नमो भगवते वासुदेवाय। श्रीमद् भगवत गीतार प्रारंभरे बा उपक्रमणिका जहा गीतार सार विशेष भाव प्रभुपाद जी महाराज किभली भगवानंकर जहाँ मत जहाँ यथाथ भाव भगवान जो भाव चाहूले मानव समाज भगवत गीता को ग्रहण करू आचार्य मैंने जो मत स्थापन कर भगवान उद्देश्य को जाणी से मत को स्थापन कर विशेषकर गत काल मैंने शुणुले कि मुख्यतः गीता को गीता शास्त्र को जी ग्रहण करेंगे से प्रथम जानवा दरकार ये भगवान मत कृष्ण भगवान एवं गीता शास्त्र स्वाध्याय करने गीता को अनुसरण कर अर्थ हो भगवान भक्त हवा आरोप विशेष कथा प्रभुपाद जी उपक्रमणिकार रही भगवान को रसरे संबंधित हवा भगवान को भल पाइवा एवं गुरु परंपरार ज्ञान को ग्रहण कर जीवन को कृतार्थ करवा अन्य समस्त जहाँ आम अठरटी जिनस को मुख्यतः आलोचना करते पांच सतटी अत्यंत शिक्षणीय बा गीतार जो मार्मिक तात्विक सिद्धांत जहाँ भक्त मान अत्यंत उपादेय तापर उपाद हमिंग जानपर आगे कण प्रभुपाद प्रतिपादित करिसंदी ते भगवत गीतार तीनोटी शतक रही छ छ छ प्रथमे कर्म मझीरे भक्ति एवं शेषे ज्ञान यार व्याख्या को आचार्य मैंने कौन दे विश्वनाथ चक्रवर्ती ठाकुर तर मत विद्याभूषण मत को श्रवण करवा भगवान कहीं भक्ति को मझे रखी यह खलु सकल शास्त्र अभिमत श्री चरण सरोज भजन स्वयं भगवत नराकृति परम ब्रह्म श्री वसुदेव सुन साक्षात श्री गोपाल पुरियाम अवतीर्य पार अवतीर्य अपार अपार परम अतर्क्य कृपाशक्ति प्रापंचिक सकल लोकलोचन गोचरीभृता भवाब्दि निमज्ज निमज्जमानम जगज्जनन उद्धृत्य सो सौंदर्य माधुर्य आस्वादनायो सियो प्रेम महामंदु महाम्बुधु निमज्जयामास गोटे सेंटेन्स भगवान गुण को विश्वनाथ लिखुन ये खलु यह निश्चित भाव सकल शास्त्र अभिमत श्री चरण सबु शास्त्र अभिमत सबु शास्त्र कौन कहते सबु शास्त्र अभिमत श्रीमद चरण सरोज भजनम भगवान चरण पद्म को सरोज को भजन करिया से गृही हो त्यागी हो कि ब्रह्मचारी हो कि सन्यास हो चारि वर्णाश्रम जदि कृष्ण नाही भजे सुकर्म करिया से रौरवते मजे सकल शास्त्र अभिमत श्रीमद चरण श्रीमद चरण सरोज भजन भगवान चरण कमल को भजन करिया जागतिक परिस्थिति समाज परिस्थिति ता सहित भगवान को भजन किसी संबंध ना जगतर एगुड़ी असुविधा रही भविष्य रैज्ञानिक मान भी प्रेडिक्शन दौन ना ये छोट ये भविष्य आहरी किसी बहुत बड़ बड़ बीमारी आसो बा महामारी आसो दुर्घटना हम विश्वयुद्ध हम भागवत भी कड़े जुगे सब लक्षण लिखा सामाजिक परिस्थिति जेहतु आम देह रही आम शरणागत आत्मा नुहति पूर्ण शरणागत होनी व्यतीव्यस्त हो भजन तो କୌଣସି ପରିସ୍ଥିତିକୁ ଅପେକ୍ଷା କରିବନି। ତୁମର ଜୀବନରେ କ'ଣଟା ହେଇଛି, କ'ଣ ନ ହେଇଛି, କ'ଣ ସୁଖ କ'ଣ ଦୁଃଖ, ଏହା ସହିତ ଆତ୍ମାର କ'ଣ ସମ୍ବନ୍ଧ ରହିଛି, ଭଗବାନଙ୍କର କ'ଣ ସମ୍ବନ୍ଧ। ଜୀବନର ପ୍ରଥମ କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଭଜନ କରିବା। ସକଳ ଶାସ୍ତ୍ର ଅଭିମତ ଶ୍ରୀ ଚରଣ ସରୋଜ ଭଜନମ ସ୍ୱୟଂ ଭଗବାନ ନରାକୃତି ପରମ ବ୍ରହ୍ମ। ଶ୍ରୀମତ୍ ଚରଣ ସରୋଜ ଭଜନମ ସ୍ୱୟଂ ଭଗବତ ନରାକୃତି ପରମ ବ୍ରହ୍ମ। ଭଗବାନଙ୍କର ଚରଣ କମଳକୁ ଭଜନ କରିବା। ସେ ଭଗବାନ କିଏ? ସ୍ୱୟଂ ଭଗବାନ। କାହାର ଭଜନ କରିବା? ସକଳ ଶାସ୍ତ୍ର କ'ଣ କହୁଛନ୍ତି? ସ୍ୱୟଂ ଭଗବାନ। କୃଷ୍ଣ ଭଗବାନ ନୁହନ୍ତି? ଗୌଡ଼ ବୈଷ୍ଣବ ଆମର ଯେଉଁ ସିଦ୍ଧାନ୍ତରେ ସବୁବେଳେ କୃଷ୍ଣ ଯେମିତି ଭାଗବତ କହିଲେ ନା, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ସେ ଅବତାର ନୁହନ୍ତି, ସ୍ୱୟଂ ଭଗବାନ। ସ୍ୱୟଂ ଭଗବାନ ନରାକୃତି ପରମ ବ୍ରହ୍ମ, ସେ ପରମ ବ୍ରହ୍ମ ଆଉ ନରାକୃତି, ଯେ ଭଗବାନଙ୍କର ଯେଉଁ ନିରାକାର ରୂପଟାକୁ ସାଙ୍ଗେ ସାଙ୍ଗେ ସେ ପ୍ରଥମରୁ କାଟିଦେଲେ। ସେ କିଏ ନା? ଶ୍ରୀ ବସୁଦେବ ସୁନୁ ସାକ୍ଷାତ, ସେ ହେଉଛି ସାକ୍ଷାତ ବସୁଦେବଙ୍କର ପୁତ୍ର। ଶ୍ରୀ ଗୋପାଳପୁରିଆମ ଅବତୀର୍ଯ୍ୟା ପରମ ଅତର୍କ୍ୟ, ସେ ଗୋପାଳପୁରରେ ମାନେ କେଉଁଟା ଗୋପପୁର, ଶ୍ରୀ ଗୋପାଳପୁରିଆ ଅବତୀର୍ଯ୍ୟାମ ଅପାର ପରମ ଅତର୍କ୍ୟ ସ୍ୱ କୃପା ଶକ୍ତି, କେମିତି ଶବ୍ଦ ଲଗାଉଛନ୍ତି, ଅପାର ପରମ ଅତର୍କ୍ୟ, ଭଗବାନଙ୍କର ଯେଉଁ କୃପା ସେଟା ଅପାର, ଯେ କାହାକୁ କ'ଣ ସେ କରିପାରିବେ, ମୁକାମ କରୁଥିବା ଚାଲ ଆମେ ଚେଷ୍ଟା କରୁଛୁ ଯେଉଁ ବଡ଼ ହେବା ପାଇଁ ବା ଧନୀ ହେବା ପାଇଁ, ଯେମିତି ଜଗତର ଲୋକ ଚେଷ୍ଟା କରୁଛୁ ଗୋଟେ ଜ୍ଞାନୀ ହେବା ପାଇଁ ଧନୀ ହେବା ପାଇଁ, କିନ୍ତୁ ସବୁଠୁ ଶକ୍ତିବାନ ଆଉ ସବୁଠୁ ସରଳ ଉପାୟ ହେଲା ଭଗବାନଙ୍କର କୃପା ଲାଭ କରିବା, ତା ଛଡ଼ା ଆଉ କିଛି ନାହିଁ। କାରଣ ଗୋଟେ ଜୀବ ଚେଷ୍ଟା କରି କରି ବଡ଼ ହେଇ କ'ଣ ସେ ହେଇପାରିବ, ତାର କେତେ ବଳ ବୁଦ୍ଧି ଜ୍ଞାନ ରହିଛି, କିନ୍ତୁ ଭଗବାନଙ୍କର କୃପା ହେଉଛି ଅପାର ପରମ ଆଉ ଅତର୍କ୍ୟ, ତର୍କର ଉର୍ଦ୍ଧ୍ୱରେ ଶ୍ରେଷ୍ଠ ଆଉ ଅପାର କରୁଣା ସିନ୍ଧୁ, ସେଥିପାଇଁ କୁହାଯାଏ ସ୍ୱଶକ୍ତି ବା ପ୍ରାପଞ୍ଚିକ ସକଳ ଲୋକ ଲୋଚନ ଗୋଚରୀଭୂତ। ତାଙ୍କ ଅତର୍କ ଏ କୃପାଶକ୍ତି ପ୍ରଭାବରେ ପ୍ରପଞ୍ଚରେ ସକଳ ଲୋକ ଲୋଚନର ଗୋଚରୀଭୂତ, ସବୁ ଲୋକ ଦେଖିଲା ଭଳି, କାରଣ ଏମାନଙ୍କର ଯେଉଁ ଅପ୍ରାକୃତ ବୈକୁଣ୍ଠ ବା ଗୋଲକର ଯେଉଁ ଲୀଳା, ସେଟା ଏଇ ଜଗତର ଲୋକମାନଙ୍କ ପାଇଁ ନୁହେଁ, ଏଇ ଜଗତ ପାଇଁ ନୁହେଁ, କିନ୍ତୁ ଏଇଟା ତାଙ୍କର ଅତର୍କ୍ୟ ଅପାର ପରମ କୃପାଶକ୍ତି ପ୍ରଭାବରେ ସେ ଆସିଛନ୍ତି, ସେଟା ଏଇଟା ତାଙ୍କର ସ୍ଥାନ ନୁହେଁ। ଦେବତାମାନେ ଯାହା ସ୍ଥାନ ଘୃଣା କରନ୍ତି ଆଉ ଭଗବାନ କଥା କ'ଣ କହିବେ, ମଳବାହୀ ଶରୀର, ଏଠି ଅଭିମାନୀ ଲୋକ, ଅହଙ୍କାର ଆଉ କାମୀ, ଏମିତି ଏକ ନର ଶରୀର, ପଶୁପକ୍ଷୀମାନଙ୍କଠୁ ଏମାନେ କେତୋଟି ପଶୁପକ୍ଷୀମାନେ ଅଛନ୍ତି ଯିଏକି ଅତ୍ୟନ୍ତ କାମୀ, ନହେଲେ ପ୍ରାୟତଃ ସବୁ ସଞ୍ଜମୀ, ମନୁଷ୍ୟ ଅତ୍ୟନ୍ତ କାମୀ କାମାସକ୍ତ, ଦେବତାମାନେ ସେଥିପାଇଁ ଭଲ ପାଆନ୍ତିନି ମନୁଷ୍ୟକୁ, ଦେବତାମାନେ ସେଥିପାଇଁ ମନୁଷ୍ୟକୁ ବେଶୀ ଭଲ ପାଆନ୍ତିନି, ସେଥିପାଇଁ ଉର୍ବଶୀ ଦଳ ଆସିଥିଲେ ସେ ନିଶି ସେ ସର୍ତ୍ତ ହିଁ କରିଥିଲେ ପୂର୍ବା ସହିତ, ଏଠି ସବୁ ମାନବର ଦୋଷ ଭୂ, ଏଟା ହେଉଛି ଭୂ ଲୋକରେ ରଜଗୁଣର ପ୍ରଭାବଟା ପ୍ରଚୁରିତ, କିନ୍ତୁ ଭଗବାନ ତାଙ୍କର ଅତର୍କ୍ୟ ପରମ ଅପାର କରୁଣା ଶକ୍ତି କୃପାଶକ୍ତି ବଳରେ ସକଳ ଲୋକ ଲୋଚରୀ ଗୋଚରୀଭୂତ, ସକଳ ଲୋକ ଲୋଚନ ଗୋଚରୀଭୂତ, ଗୋଚରୀକୃତ ଭବାବ୍ଦି ନିମଜ୍ୟମାନ, ସମସ୍ତ ଲୋକ ଲୋଚନରେ ଗୋଚରୀଭୂତ ହୋଇକି ଏ ଭବ ସାଗରରେ ବୁଡ଼ି ଯାଇଥିବା କିଏ, ଜଗତ ଜନାନ ଏ ଜଗତ ଲୋକଙ୍କୁ ଉଦ୍ଧୃତ୍ୟ ଉଦ୍ଧାର କରିବା ପାଇଁ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ, ନିଜର ସୌନ୍ଦର୍ଯ୍ୟ ଆଉ ମାଧୁର୍ଯ୍ୟକୁ ଆସ୍ୱାଦନାୟ ସିଓ ପ୍ରେମ ମହାମ୍ବୁଦ ନିମଜ୍ଜୟାମାସ, ନିଜର ପ୍ରେମ ମାଧୁର୍ଯ୍ୟ ନିଜର ରୂପକୁ ଏଇ ପ୍ରପଞ୍ଚରେ ଯେଉଁମାନେ ଅତ୍ୟନ୍ତ ଯାହା କୁହନ୍ତି ବୁଡ଼ି ଯାଇଛନ୍ତି ସେମାନଙ୍କୁ କୌଣସି ଶବ୍ଦ ଲଗାଇଲେ ଭବାବ୍ଦି ନିମଜ୍ଜମାନ, ଭବସାଗରରେ ବୁଡ଼ି ଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିକି ତାଙ୍କ ମାଧୁର୍ଯ୍ୟ ଆଉ ସୌନ୍ଦର୍ଯ୍ୟରେ ବୁଡ଼େଇଲେ। ଗୋଟେ ଜାଗାରେ ବୁଡ଼ିଥିଲେ କିଏ, ଭବସାଗରରେ ଭଗବାନ କ'ଣ କରୁଛନ୍ତି ନା, ଏ ଜଗତର ଲୀଳାକୁ ପ୍ରକାଶ କରିକି, ତାଙ୍କର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଲୀଳାକୁ ପ୍ରକାଶ କରିକି ଭବସାଗରରେ ବୁଡ଼ିଥିବା ଲୋକକୁ ତାଙ୍କ ଲୀଳା ଶକ୍ତିରେ ବା ତାଙ୍କର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟରେ ବୁଡ଼ଉଛନ୍ତି। ଶିଷ୍ଟ ରକ୍ଷା ଦୃଷ୍ଟ ନିଗ୍ରହ ବ୍ରତ ନିଷ୍ଠା ମହିଷ୍ଟ ପ୍ରତିଷ୍ଠା ବି ଶିଷ୍ଟକୁ ରକ୍ଷା କରିବା, ଦୁଷ୍ଟକୁ ପାଳନ କରିବା, ମହିଷ୍ଟ ରକ୍ଷା ବି ବହୁତ କିଛି କଲାପରେ ଭୁବ ଭାର ଦୁଃଖ ଦୁଃଖ ଅପହାର ମିଶେଣ ଦୃଷ୍ଟାନମପି ସ୍ୱଦୃଷ୍ଟ ଦୃଷ୍ଟାନମପି ମହାସଂଗ୍ରାମ ମହା ମହା ସଂସାର ଗ୍ରାହ ଗ୍ରାସୀ ଭୂତାନମପି ମୁକ୍ତିଦାନ ଲକ୍ଷଣ। ଏ ଯେଉଁ ଦୁଷ୍ଟମାନେ ଯେଉଁ ରହିଲେ ସେମାନେ ଭଗବାନଙ୍କର କରୁଣା ଏଭଳି ସେମାନେ ଏତେ ଦୁଷ୍ଟ ସ୍ୱଦୃଷ୍ଟି ଭଗବାନଙ୍କୁ ବି ଦୋଷ କରନ୍ତି ଯେଉଁ ଅସୁରମାନେ ମହା ମହାସଂସାର ଗ୍ରାହଗ୍ରସ୍ତି ଗ୍ରାହଗ୍ରାସୀ ଏ ଅସୁରମାନଙ୍କୁ ମହାସଂସାରର ଗ୍ରାହ ତାକୁ ଗ୍ରାସ କରିଛି। ମହାସଂସାରର ଗ୍ରାହ ମାନେ କ'ଣ କୁମ୍ଭୀର, ଏ ମହାସଂସାରର କୁମ୍ଭୀର ଯେଉଁ ଅସୁରମାନଙ୍କୁ ଗ୍ରାସ କରିଛି ଗ୍ରାସୀ ଭୂତାନମତି ସେ ଜୀବମାନଙ୍କୁ ମୁକ୍ତିଦାନ ଲକ୍ଷଣ ତାଙ୍କୁ ମଧ୍ୟ ଭଗବାନ ମୁକ୍ତି ଦେଇଛନ୍ତି। ଯେଉଁମାନେ ତାଙ୍କୁ ଦ୍ୱେଷ କରୁଛନ୍ତି ଯେଉଁମାନଙ୍କୁ ମହାସଂସାର ରୂପ ଗ୍ରାହ ଗ୍ରାସ କରିଛି ସେମାନଙ୍କୁ ମୁକ୍ତିଦାନ କରି ପରମ ପରମ ରକ୍ଷଣ ଏବଂ କୃତ୍ୱା ସ୍ୱ ଅନ୍ତର୍ଧ୍ୟାନ ଉତ୍ତର କାଲ ତାଙ୍କୁ ଉଦ୍ଧାର କରିକି ଯେତେବେଳେ ଭଗବାନ ସ୍ୱ ଅନ୍ତର୍ଧ୍ୟାନ ଉତ୍ତର କାଲ ନିଜର ଅନ୍ତର୍ଧ୍ୟାନ ପୂର୍ବରୁ କ'ଣ କରୁଛନ୍ତି ନା ଜନିଷ୍ୟମାଣ ମାନାନାମ ଯେଉଁମାନେ ଭବିଷ୍ୟତରେ ଜନ୍ମ ନେବେ ଅବିଦ୍ୟା ବନ୍ଧ ନିବନ୍ଧନ ଅବିଦ୍ୟା ବିଦ୍ୟା ବନ୍ଧ ନିବନ୍ଧନ ଅବିଦ୍ୟାର ବିଦ୍ୟା ଦ୍ୱାରା ଯେଉଁମାନେ ବିଶେଷ ଭାବରେ ବନ୍ଧନ ହୋଇଛନ୍ତି ଶୋକ ମହାଦି କୁଲାନାମପି ଜୀବାନ ଉଦ୍ଧାରତ୍ୱ ଶୋକ ମୁହରେ ଯେଉଁ ଜୀବ ସବୁ ବୁଡ଼ିକି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶାସ୍ତ୍ରକୃତ ମୁନିଗଣ ଗିୟ ମାନଶ୍ଚ ଶାସ୍ତ୍ର ମୁନିମାନେ ଯେଉଁ ସବୁ କରିଛନ୍ତି ଯାହା ସବୁ ଗାନ କରିଛନ୍ତି ଧର୍ତ୍ତୁମ୍ ତାର ସାର ଜିନିଷକୁ ଆଣି ସ୍ୱପ୍ରିୟ ସଖମ୍ ନିଜର ପ୍ରିୟ ସଖା ତାଦୃଶ ସ୍ୱେଚ୍ଛା ବସାତେ ନିଜର ଇଚ୍ଛା ବଶରେ ରଣମୂର୍ଦ୍ଧାନ ଉଦ୍ଧୃତ ଶୋକ ମୋହ ଏ ରଣରେ ଯୁଦ୍ଧରେ ଯିଏ ପ୍ରସ୍ତୁତ ରହିଥିଲେ କିଏ ଅର୍ଜୁନ ନିଜର ସଖାର ତାଙ୍କର କ'ଣ କଲେ ନା ଶୋକ ମୋହ ଶ୍ରୀମଦ ଅର୍ଜୁନମ୍ ଲକ୍ଷୀକୃତ୍ୟ କାଣ୍ଡତ୍ରୟତ୍ମିକା ସର୍ବବେଦ ତାତ୍ପର୍ଯ୍ୟ ପରିବେଶିତାର୍ଥମ ରତ୍ନାଳଙ୍କୃତମ ଶ୍ରୀ ଗୀତାଶାସ୍ତ୍ରମ ଅଧ୍ୟାୟ ଅନ୍ତର୍ଭୂତ ଅଷ୍ଟାଦଶ ବିଦ୍ୟମ ସାକ୍ଷାତ ବିଦ୍ୟମାନୀକୃତ ହେବ ପରମ ପୁରୁଷାର୍ଥମ ଆବିର୍ଭୟାମ୍ବୁଭ ନିଜର ପ୍ରିୟ ସଖା ତାଙ୍କ ଇଚ୍ଛାବଶତଃ ତାଙ୍କୁ ରଣକ୍ଷେତ୍ରରେ ଶୋକ ମୁହଁରେ ବଶୀଭୂତ କରିକି ଅର୍ଜୁନଙ୍କୁ ଲକ୍ଷ୍ୟ କରିକି ତିନି କାଣ୍ଡ ଲେଖିଲେ କାଣ୍ଡ ତ୍ରୟାତ୍ମିକା ସର୍ବବେଦ ତାତ୍ପର୍ଯ୍ୟମ ବେଦରେ ଯେଉଁ ତିନି କାଣ୍ଡ ରହିଲା କୋଉଟା କର୍ମକାଣ୍ଡ ଜ୍ଞାନକାଣ୍ଡ ଉପାସନା କାଣ୍ଡ କାଣ୍ଡ ତ୍ରୟାତ୍ମିକା ସର୍ବବେଦ ତାତ୍ପର୍ଯ୍ୟମ ତିନି କାଣ୍ଡ ସମନ୍ୱିତ ବେଦର ସବୁ ତାତ୍ପର୍ଯ୍ୟ ପର୍ଯ୍ୟବେଶିତାର୍ଥମ ପର୍ଯ୍ୟବେଶିତ ତାର ଅର୍ଥ ସେ ଅର୍ଥ ତିନି ବେଦର ତିନି କାଣ୍ଡରେ ସାର ଯେଉଁ ଅର୍ଥ ପର୍ଯ୍ୟବେଶିତାର୍ଥମ ରତ୍ନାଳଙ୍କୃତମ ଗୀତାକୁ କହିଲେ ମାନେ ଯେମିତି ଯେ ବହୁତ ଆମର ଅଳଙ୍କାର ରହି ତା ଭିତରେ ଯେମିତି ରତ୍ନ ସେ ଲେଖିଲେ ରତ୍ନାଳଙ୍କୃତମ ସବୁ କାଣ୍ଡତ୍ରୟର ବେଦର ତାତ୍ପର୍ଯ୍ୟର ଅର୍ଥରେ ଇଏ ରତ୍ନ ଅଳଙ୍କୃତ କ'ଣ ନା ଶ୍ରୀ ଗୀତାଶାସ୍ତ୍ରମ ଏ ଗୀତାଶାସ୍ତ୍ର ଅଷ୍ଟାଦଶ ଅଧ୍ୟାୟ ଅନ୍ତର୍ଭୂତ ଅଷ୍ଟାଦଶ ବିଦ୍ୟା ଏଇ ଅଠର ଅଧ୍ୟାୟରେ ଅଠରଟି ବିଦ୍ୟା ସେ ପ୍ରଦାନ କରିଛନ୍ତି ଯେ ଆଉ ରଚନା କରିନାହାନ୍ତି କ'ଣ ଅଠରଟି ବିଦ୍ୟା ଟିକେ ଆସିପାରେ ଆଗକୁ ଦେଖିବା ସାକ୍ଷାତ ବିଦ୍ୟମାନୀକୃତ ମିବ ପରମ ପୁରୁଷାର୍ଥମ ଆବିର୍ଭୟ ବଭୁବ ସାକ୍ଷାତ ବିଦ୍ୟା ଯାହା କୁହନ୍ତି ଯେଉଁ ସାକ୍ଷାତ ବିଦ୍ୟା ବିଦ୍ୟାଟା କ'ଣ ସେସବୁ ବିଦ୍ୟାକୁ ସେ ନିଜେ ଆବିର୍ଭାବ କରିଛନ୍ତି ନିଜ ମୁଖରେ ଏଇ ଗୀତାର ବାଣୀକୁ ଯିଏକି କାଣ୍ଡ ତ୍ରୟାତ୍ମକ ସାକ୍ଷାତ ରତ୍ନଙ୍କର ସ୍ୱରୂପ ଗୀତା ଶାସ୍ତ୍ରକୁ ସେ ପ୍ରକଟ ନିଜେ କରେଇଲେ ଅର୍ଜୁନଙ୍କ ମାଧ୍ୟମରେ। ତତ୍ର ଅଧ୍ୟୟନମ୍ ପ୍ରଥମେ ଷଟକେ ନମ ନିଷ୍କାମ କର୍ମଯୋଗମ୍। ଏ ତିନିଟା କାଣ୍ଡ ରହିଲା ବେଦରେ, ଯେମିତି ତିନିଟା କାଣ୍ଡ, ଏଠି ରହିଲା ତିନିଟା ଷଟକ। ଷଟକ ମାନେ ଛଅ 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 ଷଟକ। ପ୍ରଥମ ଷଟକୁ ଏଠି କହିଲେ ନିଷ୍କାମ କର୍ମଯୋଗ। ପ୍ରଥମ ଅଧ୍ୟାୟରୁ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ, ପଞ୍ଚମ ଅଧ୍ୟାୟ ଶେଷ ପର୍ଯ୍ୟନ୍ତ କ'ଣ କ'ଣ ରହିଲା ନା, ଅତ୍ର ତତ୍ରାଧ୍ୟାୟନମ୍ ପ୍ରଥମ ଷଟକୀନମ୍ ନିଷ୍କାମ କର୍ମଯୋଗ। ପ୍ରଥମ ଛଅଟିରେ ନିଷ୍କାମ କର୍ମଯୋଗ, ନିଷ୍କାମ କର୍ମଯୋଗ, ନିଷ୍କାମ କର୍ମ ନୁହେଁ, ନିଷ୍କାମ କର୍ମ ଅଲଗା। ନିଷ୍କାମ କର୍ମ ମାନେ ଯେମିତି ଦେଶ, ଯେଉଁମାନେ ଦେଶ ସେବା କରୁଛନ୍ତି, ଗୋଟେ ରୋଗୀ ସେବା କରୁଛନ୍ତି, ବର୍ତ୍ତମାନ ଯେଉଁ କ'ଣ କରୋନା ହେଇଛି, ଲୋକ ସବୁ ଖାଇବା ପିଇବାକୁ ଦେଉଛନ୍ତି, ତାଙ୍କୁ ନେଇକି ମେଡ଼ିକାଲ ଭର୍ତ୍ତି କରୁଛନ୍ତି, ତାଙ୍କର କିଛି ଆଶା ନାହିଁ। ମାନେ ଯଦି ଆଶା ତା ଲୋକ ସମ୍ମାନ ଅଛି, ତାକୁ ଯଦି ଛାଡ଼ି ଦେଇ କିଏ ଗୋଟେ କରୁଛି, ତାର କର୍ମର କିଛି ଆଶା ନାହିଁ ସେ କର୍ମ। ଆମର ଏଇଟା କ'ଣ ନିଷ୍କାମ କର୍ମ ଯୋଗ, ଆମେ ନିଷ୍କାମ ଭକ୍ତି ଯୋଗର ପ୍ରାରମ୍ଭିକ ଅବସ୍ଥା ବା ଭକ୍ତିର ଅନ୍ୟ ନାମ ହେଉଛି ନିଷ୍କାମ କର୍ମ ଯୋଗ। ସେଠି ଭଗବାନ ବାରମ୍ବାର ଗୀତାର ଆଗକୁ ଆସିବ ସବୁ କହିବେ ଯେ ଆମେ ଭଗବାନଙ୍କ ପାଇଁ ଯେଉଁ କର୍ମ କରୁଛେ ତା ବଦଳରେ କିଛି ଆଶା ରଖୁନି। ଆଉ ସେ କର୍ମ ମାଧ୍ୟମରେ କ'ଣ ହେଉଛେ, ଆଶା ନ ରଖି ଯୁକ୍ତ ହେବା ପାଇଁ ଚାହୁଁଛେ। ଆଉ ଯାହାର ନିଷ୍କାମ କର୍ମ ଯୋଗ ହେବନି, ଫାଷ୍ଟ ଏତେ ପ୍ରଥମ ଏଇ ଛଅଟି ଅଧ୍ୟାୟରେ ନିଷ୍କାମ କର୍ମ ଯୋଗ ଯାହାର ହେବନି, ତାର ଭକ୍ତି ହେଇପାରିବେନି, ଭକ୍ତି କରିପାରିବେନି, ତା ଚିତ୍ତ ଶୁଦ୍ଧ ହେବନି। ଆଉ ଯେତେ ଭଜନ କଲେ କ'ଣ, ଆଉ ନିଷ୍କାମ ତୁମେ ହେଇପାରୁନ, ଆଉ ନିଷ୍କାମ ସେବାଟା ତୁମେ କରିପାରୁନ ଭଗବାନଙ୍କ ପାଇଁ। ଆଉ ନିଷ୍କାମ କର୍ମ ଯୋଗ ନକଲେ ତୁମେ ଚିତ୍ତ ଶୁଦ୍ଧି ହେବନି, ଆଉ ଚିତ୍ତ ଶୁଦ୍ଧି ନହେଲେ ତୁମେ ଜ୍ଞାନ ଅଧିକାର ପ୍ରାପ୍ତ କେଉଁଠୁ ହେବ, କିଛି ବୁଝିପାରିବେନି। ସବୁଟା ଥିଓରିଟିକାଲ ଖାଲି ଜାଣିଥିବ, ସେତେବେଳେ ନାମ ଗୁରୁ ଶାସ୍ତ୍ର କିଛି ପ୍ରକଟ ହେବେନି, ଜ୍ଞାନ ଅଧିକାର ସ୍ତରକୁ ଆସିପାରିବେନି। ଗୋଟେ ଯାହା କୁହନ୍ତି ଗୋଟେ ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଯେଉଁଟା, ସେଟା ଆସିବନି, ଯାହା ସବୁ ହେଉଛି ଥିଓରିଟିକାଲ ହେବ। କାହିଁକି ତୁ ନିଷ୍କାମ କର୍ମଯୋଗ ଆସିଥିବା ପ୍ରଭୁପାଦ ସବୁ ନିଷ୍କାମ କର୍ମଯୋଗ କରିବା ପାଇଁ ପ୍ରଥମରେ ଏଇଟା ସବୁ ବ୍ୟବସ୍ଥା କରୁଛନ୍ତି ନା। ଆଉ କୃଷ୍ଣଙ୍କ ସହିତ ଯୁକ୍ତ ହେବା ପାଇଁ ହେଲେ, ଭକ୍ତି ସ୍ତରକୁ ଆସିବା ପାଇଁ ହେଲେ ଆଗେ ନିଷ୍କାମ କର୍ମଯୋଗଟା ଆବଶ୍ୟକ। ଏସବୁ ୟା ପରେ ଆସିବା ଆଗକୁ। ପ୍ରଥମ ତତ୍ର ଅଧ୍ୟାୟ ତ୍ରୟନ ପ୍ରଥମ କହିନ ଷଟକମ୍ ନିଷ୍କାମ କର୍ମଯୋଗମ୍, ଦ୍ୱିତୀୟ ନ ଭକ୍ତିଯୋଗ, ଦ୍ୱିତୀୟ ଷଟକରେ ଭକ୍ତିଯୋଗ, ତୃତୀୟ ନ ଜ୍ଞାନଯୋଗ ଦର୍ଶିତ। ତୃତୀୟରେ, ତୃତୀୟ ଛଅଟାରେ ଜ୍ଞାନଯୋଗ ରହିଲା। ଆଚ୍ଛା, ତଥାପି ଭକ୍ତିଯୋଗ ସ୍ୟାତି ଭକ୍ତିଯୋଗସ୍ୟ ଅତି ରହସ୍ୟତ୍ୱାତ୍ ଉଭୟ ସଂଜୀବକତ୍ୱେନ ଅବ୍ୟହିତତ୍ୱାତ୍। ଜଣେ ପ୍ରଶ୍ନ କରିବ, ଭକ୍ତିଟା ତ ଶ୍ରେଷ୍ଠ ଜିନିଷ, ଭକ୍ତିରେ ଆଉ କେଉଁଠି ରଖିବା ଦରକାର ଥିଲା, ଆଗେ କେମିତି ରଖାହବ, କନକ୍ଲୁଜନଟା ଶେଷରେ ରଖାଯାଏ ନା ଆଗେ ରଖାଯାଏ, ଯେଉଁ ସିଦ୍ଧାନ୍ତଟା ଯେଉଁ କନକ୍ଲୁଜନ ଦିଆଯିବ, କ'ଣ ସିଦ୍ଧାନ୍ତ ଦିଆଯିବ, ସେଇଟା ଲାଷ୍ଟକୁ ରଖିବା ଥିଲା, ମଝିରେ କାହିଁକି ରଖିଲି, କିଏ ପ୍ରଶ୍ନ ଉଠେଇବେ ନା। ସେଠି ଲେଖିଲେ ତଥାପି ଭକ୍ତିଯୋଗସ୍ୟ ଅତି ରହସ୍ୟତ୍ୱାତ୍, ଏଇଟା ପୁରା ଅତି ରହସ୍ୟ ଜିନିଷ ଭକ୍ତିଯୋଗଟା। କ'ଣ ଗୋଟେ ଓଡ଼ିଆରେ କହିବାକୁ ଗଲେ ଲୋକ ସମସ୍ତେ ବିଶ୍ୱାସ କରିବେନି, ଭକ୍ତିକୁ ସବୁ କିଛି ବିଶ୍ୱାସ କରିବେନି, ଏଇଟା ଅତି ରହସ୍ୟ ଜିନିଷଟା ନା, ଗୋଟେ କୃପା ଶକ୍ତିର କାର୍ଯ୍ୟଟା, ତ ଆକୁ କି ବିଶ୍ୱାସ କରିନି। ଯୋଗ ଗୋଟା କ'ଣ କି, ଯୋଗଟା ତୁମେ କରିଦେବ ସାଙ୍ଗେ ସାଙ୍ଗେ, ତୁମେ ଯୋଗ କରିଦେଲ, ଏ କ'ଣ ଓଲମ୍ବ ନା କ'ଣ ସେଟା କହୁଛ, ଓଲମ୍ବ ବିଲମ୍ବ ନା କ'ଣ କିରି, ସେଟା ଏ ନାକୁକୁ ଏପଟ ସେପଟ କରିଦେବେ, ତାପରେ ଦେଖିବେ ତୁମ ହଜମ ଶକ୍ତି ବଢ଼ିଯିବ, ସେଠି ତୁମର କ'ଣ ହବ ବିଶ୍ୱାସ ଗୋଟେ ଆସିଯିବ, ଏଇଟା ମୁଁ କଲି ଏଇଟା ହେଲା। ଆଉ ଆସି ମୁଣ୍ଡକୁ ତଳକୁ କରିକି କ'ଣ ଗୋଡ଼କୁ ଉପରକୁ କରନ୍ତି, ସେ କିଏ କ'ଣ କରନ୍ତି, ଆଉ ସେ ସବୁ ଏ ଆସନ ସେ ଆସନ କଲେ ଆମ କମର ବଥା ଛାଡ଼ିଗଲା, ଏ ମଝିରେ ସେ ବାବା ଆମର ଦେଖେଇଲା, ସବୁ ସମସ୍ତେ ଯୋଗ ଆରମ୍ଭ କରିଦେଲା, କାହିଁକି ନା ଏଇଟା ଫଳଟା ସାଙ୍ଗେ ସାଙ୍ଗେ ମିଳିଯାଉଛି, ତେଣୁ ତା ଉପରେ ଗୋଟେ ବିଶ୍ୱାସଟା ଆସିବ। ଏଇଟା ପୁରା ଅତି ରହସ୍ୟ ଜିନିଷଟା, ଏଠି ଅତି ରହସ୍ୟ ମାନେ କ'ଣ, ଏଇଟା ଅନ୍ତରଙ୍ଗ ଶକ୍ତିର ଜିନିଷଟା, ଏଇଟା କେବଳ କୃପା ଆସିଲେ ତୁମେ ଏଇଟା ରିଭିଲ୍ ହେବ, ନହେଲେ ତୁମେ କିଛି ହେଇପାରିବନି। ଆଉ ସେଥିପାଇଁ ଏଇଟା ଅତି ରହସ୍ୟ ଜିନିଷ, ଆକୁ ଲୋକ ସମସ୍ତେ ବିଶ୍ୱାସ କରିବେନି, ଏଠି କେବଳ ଗୋଟେ ଗ୍ରହଣ କରିକି ସରଳତାରେ ଯିବାକୁ ପଡ଼ିବ। ଅତି ରହସ୍ୟ ଜିନିଷ, ଅତି ରହସ୍ୟ ଜିନିଷଟା କେଉଁଠି ଥାଏ, ଦୁଇ ଟଙ୍କାଟା, ଦୁଇ ଟଙ୍କା ପାଞ୍ଚ ଟଙ୍କା କେଉଁଠି ରଖୁଛ, ଦୁଇ ଟଙ୍କା ପାଞ୍ଚ ଟଙ୍କା କିଏ ବାକ୍ସ ରଖେ, ମୁଁ ଦୁଇ ଟଙ୍କା ପାଞ୍ଚ ଟଙ୍କା ଲୋକ ଆସିବେ କ'ଣ କରିବା ବୋଲି, ପକେଟରେ କେଉଁଠି ରଖିବେ, ଗାଧେଇଲା ବେଳେ ସେ ଛୁଆଙ୍କ ଆଗରେ ସେଇ ଟେବୁଲ ଉପରେ ଥୋଇ ଦେଇଯିବ, ଦୁଇ ଟଙ୍କା ପାଞ୍ଚ ଟଙ୍କା ଆଉ, ଆଉ ଯଦି ହଜାର ଅଛି କି ଦୁଇ ହଜାର ଅଛି, କ'ଣ ସେ ଟେବୁଲ ଉପରେ ଥୋଇ ଦେଇଯିବ, ତାକୁ ନେଇ ବାକ୍ସରେ ଚାନ୍ ମାରି ଦେଇଯିବ, ସ୍ତ୍ରୀ ଥାଉ ଛୁଆ ଥାଉ, ଯେତେ ଯେଉଁ ଜିନିଷର ମୂଲ୍ୟଟା ତାକୁ ସେତେ ଭିତରେ ରଖା ହବ। ଭକ୍ତି ଯୋଗରେ ଏତେ ରହସ୍ୟ ଜିନିଷ, ତାକୁ ମଝିରେ ରଖିଲେ, କାହିଁକି ମଝିରେ ରଖିଲେ, ଏଠି ସେ କହୁଛନ୍ତି भक्ति योगस्य अति रहस्यत्वात् उभय संजीवकत्वेनम अव्यहितत्वात् उभयको संजीवन माने कौन बञ्चौछन्ति अमृतत्व दौछन्ति काकु कर्मकु ज्ञानकु भक्ति बिना कर्म ज्ञान किसी सिद्धि हो पार ना महापुरुष सनातन कह भक्ति बिना कौन साधन दीते नारे फल सब फल देव भक्ति स्वतंत्र प्रबल अजागल स्तन्य नाय अन्य साधन अतएव हरि भजे बुद्धिमान जन ए छेली जमी तार ये चरिया को छेली आसना बेकर घंटी लगे ताको जन दुईब क्षीर भाग अजागल स्तन देखापी कि क्षीर भाया कौन ये अच्छी ଅଲଗା ଅଲଗା ସାଧନ ଗୁଡ଼ିକ ଭକ୍ତି ବିନା କେହି ଫଳ ଦେଇପାରିବେ ସେଥିପାଇଁ ଯେ ଯେଉଁ ସାଧନ ଯେଉଁ ଯେଉଁ ଯୋଗକୁ ଯାଅ ଯେଉଁଠିକି ଯାଅ ସେ ସେ ଆଗେ ସେ ଯୋଗରେ ଓଂ କହିବେ ପରମାତ୍ମା ଧ୍ୟାନ କରିବେ ନହେଲେ ଯୋଗ ଫଳ ମିଳିବନି ଭକ୍ତିକୁ ନଥିଲେ କୌଣସି ଫଳ ମିଳିପାରିବନି ଯାହା ସେ ଫଳ ଯୋଗ ପାଇଛନ୍ତି କାହା ଦ୍ୱାରା ଭକ୍ତି ଦ୍ୱାରା ଭକ୍ତି ବିନା କୌଣସି ସାଧନ ଦିତେ ନା ଫଳ ସେଥିରେ ଭକ୍ତି ଅଛି ନା ଆଉ ଯେତେବେଳେ ଭକ୍ତି ଛାଡ଼ିଦେବେ ସେଟା ଗୋଟେ ଏକ୍ସରସାଇଜ୍ ହେଇଗଲା ତା'ର ଗୋଟେ ଜିମ୍ନାସିୟମ୍ ଯୋଉଟା ସେଭଳିଆ ଲେଖିଲେ ସର୍ବା ଭକ୍ତି ଯୋଗ ସେ ଅତି ରହସ୍ୟତ୍ଵାତ୍ ଉଭୟ ସଞ୍ଜୀବକତ୍ୱେନ ଅଭ୍ୟହିତତ୍ଵାତ୍ ଉଭୟର ସଞ୍ଜୀବକ ଉଭୟକୁ ଜୀବନ ଦିଅନ୍ତି ସର୍ବଦୁର୍ଲଭତ୍ଵାଚ ମଧ୍ୟବର୍ତ୍ତୀକୃତ କଣ କଣ ଶବ୍ଦ ରଖିଲେ ଅତି ଦୁର୍ଲଭ ନା ଅତି ରହସ୍ୟ ଆଉ ସଞ୍ଜୀବନୀ ଉଭୟକୁ ଜୀବନ ଦେବେ ଆଉ ସର୍ବଦୁର୍ଲଭତ୍ଵାଚ ସବୁଠୁ ଦୁର୍ଲଭ କର୍ମ ଜ୍ଞାନ ଯୋଗ ଯେତେ ପ୍ରକାର ସଂସାର ବସ୍ତୁ ଅଛି ତାର ସବୁଠୁ ଶ୍ରେଷ୍ଠ କିଏ କାରଣ ଭଗବାନ କେବେ ହେଲେ ଗୋଟେ ଜିନିଷ ଭଗବାନଙ୍କ ପାଖରେ ବିଶେଷଣରେ କର୍ମ ଲାଗିନାହିଁ ଜ୍ଞାନ ଲାଗିନାହିଁ ଯୋଗ ଲାଗିନି ଭଗବାନଙ୍କର ଯେତେ ନାଁ ସବୁ ରହିଛି ତା ଦେହରେ ଭକ୍ତ ବତ୍ସଳ ସବୁବେଳେ ଭକ୍ତ ବତ୍ସଳ କେଉଁଠି ଜ୍ଞାନୀ ବତ୍ସଳ ନାହିଁ ଚକ୍ରପାତ ସିଧା ଏଇ ଗୀତା ଆଣିବେ ଏଇ ଜିନିଷ କି ଭାଗବତର କେଉଁଠି ଆଣିବେ ଭାଗବତ ଗୀତା ଟୀକାର ରଚନା ଭଗବାନ କେବେ କହିନାହାନ୍ତି ମୁଁ ଜ୍ଞାନୀ ବତ୍ସଳ ଯୋଗୀ ବତ୍ସଳ ଏ ଶବ୍ଦ କେଉଁଠି ସଂସାରରେ ନାହିଁ ଭଗବାନ ଭକ୍ତ ବତ୍ସଳ ସେଥିପାଇଁ ଏଠି ଅତି ରହସ୍ୟ ଆଉ ସଞ୍ଜୀବକତ୍ୱେନ ଦୁଇଟା ଯୋଗକୁ ସେ ସଞ୍ଜୀବ ବଞ୍ଚେଇକି ରଖନ୍ତି ଆଉ ଅତି ଦୁର୍ଲଭତ୍ଵାତ୍ ଦୁର୍ଲଭ ସର୍ବଦୁର୍ଲଭତ୍ଵାତ୍ ଦୁର୍ଲଭ ମାନେ ଦୁର୍ଲଭ କିନ୍ତୁ ସର୍ବଦୁର୍ଲଭ ସବୁଠୁ ବଡ଼ ଦୁର୍ଲଭ ତ୍ଵାଚ ମଧ୍ୟବର୍ତ୍ତୀକୃତ ସେଥିପାଇଁ ମଝିରେ ରଖିଲେ ତାଙ୍କୁ ଆଚ୍ଛା କର୍ମଜ୍ଞାନ କାହିଁକି ମଝିରେ ରଖିଲେ ଦ୍ୱିତୀୟ ଅର୍ଥ କହୁଛନ୍ତି କର୍ମଜ୍ଞାନ ୟୋ ଭକ୍ତି ରାହିତ୍ୱେ ନ ବ୍ୟର୍ଥମ ବ୍ୟର୍ଥତ୍ଵାତ୍ ବ୍ୟର୍ଥାତ୍ କର୍ମଜ୍ଞାନ ଯଦି ଭକ୍ତି ରହିତ ହେଇଗଲା ସେଟା ବ୍ୟର୍ଥ କିଛି ତାର ମୂଲ୍ୟ ନାହିଁ ଆଉ ସର୍ବଦ୍ୱେ ଭକ୍ତି ମିଶ୍ର ହେବ ସମ୍ମତିକୃତ ଏଇ ଯଦି ଭକ୍ତି ମିଶ୍ର ହେଲା ତାହେଲେ ତାକୁ କିଏ ସ୍ୱୀକାର କରିବେ ସେ କିଛି ଫଳ ଦେବେ ଭକ୍ତିସ୍ତୁ ଦ୍ୱିବିଧା ଭକ୍ତି ଦୁଇ ପ୍ରକାର କେବଳ ପ୍ରଧାନୀଭୂତା ଚ ଭକ୍ତି ଦୁଇ ପ୍ରକାର ଗୋଟେ ହେଲା କେବଳ ଆଉ ଗୋଟେ ହେଲା ପ୍ରଧାନୀଭୂତା ତତ୍ରାଦୌ ତାହାର ପ୍ରଥମେ ଆଦୌ କେବଳ ସ୍ରୋତ ହେବ ପରମ ପ୍ରବଳା ଯେ କେବଳ ଭକ୍ତି ଯେଉଁଟା ଜ୍ଞାନ ମିଶ୍ରା ନୁହେଁ କର୍ମ ମିଶ୍ରା ନୁହେଁ ପରମ ପ୍ରବଳ କ'ଣ ପରମ ପ୍ରବଳ ଏଠି କହୁଛନ୍ତି ତେ ଦୁଏ କର୍ମଜ୍ଞାନ ବିନୈବ ବିଶୁଦ୍ଧ ପ୍ରଭାବତୀ ଗୋଟେ ହେଲେ ପ୍ରଧାନଭୂତା ଆଉ ଗୋଟେ ହେଲେ କେବଳ ଭକ୍ତି ତତ୍ର ଆଦୌ କେବଳ କେବଳ ଭକ୍ତି ସେ ଏତେ ସ୍ୱତନ୍ତ୍ର ଜ୍ଞାନ କର୍ମ ବିନା ସେ ସ୍ୱତନ୍ତ୍ର ଫଳ ଦେଇପାରିବେ ତାଙ୍କ ଜ୍ଞାନ କର୍ମକୁ ତ ସେ ଫଳ ଦିଅନ୍ତି ଆଉ ଜ୍ଞାନ କର୍ମ ଉପରେ କିଛି ନିର୍ଭର କରନ୍ତି ନା ପ୍ରଭାବତୀ ବିନୈବ ବିଶୁଦ୍ଧ ପ୍ରଭାବତୀ ଅକିଞ୍ଚନା ଅନନ୍ୟାଦି ଶବ୍ଦବାଚ୍ୟ ଗୀତାରେ ଏ ଅକିଞ୍ଚନା ଅନନ୍ୟା ଏ ଶବ୍ଦ ଗୁଡ଼ିକ ଲାଗିଛନ୍ତି ତେଣୁ ଗୀତାରେ ଯେ ଶୁଦ୍ଧ ଭକ୍ତି ଜିନିଷଟା ନାହିଁ ଆମେ ଗୀତାକୁ ଯେଉଁ ହେଳା କରିଦେଉଛେ ସେଟା ଠିକ୍ ନୁହେଁ ଗୀତା ପରେ ରତ୍ନ ଏତେ ରତ୍ନ ଅଳଙ୍କାର ଲେଖିଲେ ଚକ୍ରପାତ କ'ଣ ବଳଦେବ ଦେବ ସେ କ'ଣ ଲେଖେ ଏଇଟା ବହୁତ ବହୁତ ଗୁଢ଼ ଜିନିଷଟା ତ ସୂତ୍ର ସବୁ ଏ ସୂତ୍ରଟା ଗୀତାର ସୂତ୍ର ଗୀତାର ହେଲେ ସୂତ୍ର ସବୁ ଶୁଦ୍ଧ ଭକ୍ତିର ସୂତ୍ର ସବୁ ବହୁତ ଅଛନ୍ତି ତାଙ୍କ ଆଉ ଭାଗବତ କ'ଣ ଶୁଦ୍ଧ ଭକ୍ତିର ଭକ୍ତ ଭଗବାନଙ୍କର ଚରିତ୍ରଟା ଡାଇରେକ୍ଟ ଫର୍ମୁଲାଟା କେଉଁଠି ରହିଛି ଗୀତାଟା ଫର୍ମୁଲାଟା ଗୀତାକୁ ନ ଧରିଲେ ହେଇପାରିବନି ଆଉ ତୁମେ ଯେଉଁଠିକି ଯିବାକୁ ପଡ଼ିବ ପ୍ରାମାଣିକତା ଦେବାକୁ ପଡ଼ିବ ତାହେଲେ ଗୀତାକୁ ଧରି ଦେବାକୁ ପଡ଼ିବ ଗୀତାକୁ ଆଣିକି ପ୍ରମାଣ ଦେଇଦେବାକୁ ପଡ଼ିବ ଭାଗବତଙ୍କୁ ସମସ୍ତେ ମାନନ୍ତି ହେଲେ ଭାଗବତ ଙ୍କର ଯୋଉ ଯାହା କୁହନ୍ତି ପ୍ରାମାଣିକତାଟା ଆହୁରି ପରିପୁଷ୍ଟ ହୁଏ ଭଗବାନଙ୍କ ନିଜ ମୁଖବାଣୀରେ। ତେଣୁ ଏଠି ସେ କହିଥିଲେ କେବଳ ଅକିଞ୍ଚନା ଅନନ୍ୟା ଅନନ୍ୟା ଶବ୍ଦବାଚ୍ୟ, ଅକିଞ୍ଚନା ଓ ଅନନ୍ୟ ଶବ୍ଦବାଚ୍ୟ। ଦ୍ୱିତୀୟ ତୁ କର୍ମଜ୍ଞାନ ମିଶ୍ର ଇତି ଅଖିଳ ଅଗ୍ରେ ବିବୃତି ଭବିଷ୍ୟତି। ମୁଁ ଆଗରେ ଏଇଟା କହିବି, ଗୋଟେ ହେଲା କେବଳ ଭକ୍ତି ଆଉ ଗୋଟେ ହେଲା ପ୍ରଧାନୀଭୂତା କର୍ମଜ୍ଞାନ ମିଶ୍ର ଭକ୍ତି। ଏଇଟା ମୁଁ ଆଗରେ କହିବି, ଏ ଗୀତାରେ ଆସିବ ନା କେଉଁଟା କର୍ମ ମିଶ୍ରା ଭକ୍ତି କେଉଁଟା ଜ୍ଞାନ ମିଶ୍ରା ଭକ୍ତି, ସବୁ ଶ୍ଳୋକକୁ ଆମେ ଭକ୍ତିରେ ଲଗେଇ ପାରିବେନି। ଏ କେଉଁ ଶ୍ଳୋକଟା କ'ଣ ତାକୁ ସେ ବୁଝିବାକୁ ପଡ଼ିବ, ସେ ଶ୍ଳୋକରେ କେଉଁଠି ଭଗବାନ କର୍ମ ମିଶ୍ରା ଭକ୍ତି କଥା କହିଛନ୍ତି, କେଉଁଠି ଜ୍ଞାନ ମିଶ୍ରା ଭକ୍ତି କଥା କହିଛନ୍ତି, ଗୀତାରେ ସବୁ ଅଛନ୍ତି କେଉଁଠି ଶୁଦ୍ଧ ଭକ୍ତି କଥା, କେବଳ ଅନନ୍ୟ ଭକ୍ତି କଥା କହିଛନ୍ତି, ଏସବୁ ଆସିବ ରତ୍ନ ଜିନିଷ ଆଉ। ତେଣୁ ଇଏ ହେଲା ଚକ୍ରୀପାଦଙ୍କର ମତ। ତାପରେ ସେ ଆରମ୍ଭ ହେବେ ପ୍ରଥମ ଶ୍ଳୋକ କହିବେ ବଳଦ ବିଦ୍ୟାଭୂଷଣଙ୍କର ମତ ଗୀତାଙ୍କ ଉପରେ। ଅଜ୍ଞାନ ଅଜ୍ଞାନ ନିରୁଧ ରୂପେତି ଜୟା ବିଶେଷଂ ଭକ୍ତି ପରାପି ଭଜତେ ପରିମୁ ସମୃଚ୍ଚୈ ତତ୍ତ୍ୱଂ ପରଂ ସ୍ଫୁରତି ଦୁର୍ଗମମପ୍ୟଜସ୍ତଂ ସାଦ୍ଗୁଣ୍ୟ ଭୃତ ସୁଚରିତଂ ପ୍ରଣମାମି ଗୀତାଂ। ଗୀତାଙ୍କୁ ପ୍ରଣାମ କରୁଛନ୍ତି ବଳଦେବ ବିଦ୍ୟାଭୂଷଣ। ଅଜ୍ଞାନ ନିରୁଧେ ରୂପେତି ଜୟା ବିଶୋଷମ, ଏ ଗୀତାଶାସ୍ତ୍ରଙ୍କୁ ମୁଁ ପ୍ରଣାମ କରୁଛି। ସେ ଗୀତାଶାସ୍ତ୍ରଙ୍କର ମହିମା କ'ଣ ନା ଅଜ୍ଞାନ ସାଗର ରୂପ ଯେଉଁଟା ଶୁଷ୍କ ହେଇଯାଏ, ଅଜ୍ଞାନଟା ଗୋଟେ କ'ଣ ସାଗର ଭଳିଆ, ଜୀବନରେ ତଳେ ଅଜ୍ଞାନ ଗୋଟେ ରହିଛି ତାର ଅଜ୍ଞାନଟା କ'ଣ ତାକୁ କ'ଣ କିଛି କହିହବ, ଗୋଟେ ଜୀବନ ଅଜ୍ଞାନଟା କେତେ ଅଜ୍ଞାନ ତାକୁ କିଛି କହିହବ। ସାଧାରଣ ଭୁଲ କଲେ ଲୋକମାନେ କ'ଣ କହୁଛନ୍ତି ଏଇଟା ଅଜ୍ଞାନୀ ଜୀବଟା, କିନ୍ତୁ ଗୋଟେ ମାନେ ଭକ୍ତ ଆମେମାନେ ଭଗବାନଙ୍କର ଭକ୍ତ ହେଇକି ଆମେ ଚିନ୍ତା କରିବା ଆମର ଅଜ୍ଞାନ କେତେ। ଭଗବାନ କହୁଛନ୍ତି ସବୁବେଳେ ଭଗବାନଙ୍କୁ ଚିନ୍ତା କରିବ, ରାଗଦ୍ୱେଷ କରିବନି, କାମ କ୍ରୋଧ ଆସ, ଅଜ୍ଞାନ କ'ଣ ଯାଉଛି ଜୀବନୀ। ସେଥିପାଇଁ ସେ କହିଲେ ଅଜ୍ଞାନ ସାଗରଟା ଶୁଷ୍କ ହେଇଯାଏ, ସେ କହୁଛନ୍ତି ଭକ୍ତି ପରାପି ଭଜତେ ପରିପୋଷ ମୁଚେ। ଯେଉଁ ଗୀତାଶାସ୍ତ୍ରକୁ ଶ୍ରଦ୍ଧା କଲେ ଭକ୍ତି ପରାପି ଭଜତେ, ପରାଭକ୍ତିର ପୁଷ୍ଟ ସାଧନ ହୁଏ, ଅଜ୍ଞାନ ରୂପକ ସାଗର ଶୁଷ୍କ ହେଇଯାଆନ୍ତି ଆଉ ପରାଭକ୍ତିରେ ପରିପୁଷ୍ଟ ହୁଅନ୍ତି। ତତ୍ତ୍ୱଂ ପରଂ ସ୍ଫୁରତି ଦୁର୍ଗମ ମପ୍ୟଜସ୍ତମ, ଭଗବାନ ଅତି ଦୁର୍ଲଭ ତତ୍ତ୍ୱ, ଦୁର୍ଜ୍ଞ ତତ୍ତ୍ୱ, କିନ୍ତୁ ଦୁର୍ଜ୍ଞ ହେଲେ ବି ସେ ଗୀତାଶାସ୍ତ୍ର ସେ ପରତତ୍ତ୍ୱକୁ ସ୍ଥାପିତ କରିଛନ୍ତି, କାରଣ ସେ ନିଜେ ହିଁ ଗୀତା କହିଛନ୍ତି, ସେ ନିଜର ସ୍ଥିତି ନିଜର ସ୍ୱରୂପ ସବୁ ନିଜେ ସ୍ଥାପିତ କରିଛନ୍ତି ଦୁର୍ଜ୍ଞ। ସେଥିପାଇଁ ସେ ଗୀତାର ବେଳେ ବେଳେ କହୁଛନ୍ତି ତସ୍ୟାମ ସୁଲଭମ ପାର୍ଥମ ନିତ୍ୟ ଯୁକ୍ତ ସେ ଯୋଗିନା, ସୁଲଭମ ପାର୍ଥମ ଅର୍ଜୁନ ମୁଁ ବହୁତ ସୁଲଭ ମୋ ଭକ୍ତମାନଙ୍କ ପାଇଁ। ଦୁର୍ଜ୍ଞ ହେଲେ ବି ପରତତ୍ତ୍ୱ ନିଜେ ଏ ଗୀତାଶାସ୍ତ୍ର ଦ୍ୱାରା ପରତତ୍ତ୍ୱ ନିଜେ ସ୍ଥାପିତ ହେଇଛନ୍ତି, ପ୍ରକାଶ ପରତତ୍ତ୍ୱ ପ୍ରକାଶ ହେଇଛନ୍ତି। ସଦ୍ଗୁଣ୍ୟ ଭୃତ ସୁଚରିତମ ପ୍ରଣମାମି ଗୀତାମ, ଆଉ ସଦ୍ଗୁଣର ଭୃତ ପ୍ରଚୁର ସଦ୍ଗୁଣ ଯେଉଁ ଶାସ୍ତ୍ରରେ ଭରି ହେଇକି ରହିଛନ୍ତି ସେ ଗୀତାଶାସ୍ତ୍ରଙ୍କୁ ମୁଁ ପ୍ରଣାମ କରୁଛି ବଳଦେବ ବିଦ୍ୟାଭୂଷଣଙ୍କର। ଆଉ ତାଙ୍କର ବହୁତ ସୁନ୍ଦର ଦାର୍ଶନିକ ଟୀକା ବୋଲି ପ୍ରଭୁବାଜୀ ମହାରାଜ ବଳଦେବ ବିଦ୍ୟାଭୂଷଣଙ୍କ ଟୀକାକୁ ମ୍ୟାକ୍ସିମମ୍ ଧରିଛନ୍ତି ଗୀତାରେ, ସେଥିପାଇଁ ପ୍ରଥମେ ଲେଖିଛନ୍ତି ମୁଁ ବଳଦେବ ବିଦ୍ୟାଭୂଷଣଙ୍କୁ ସମର୍ପିତ କରୁଛି। ଅଥ ସୁଖ ଚିଦ୍ଘନ ସ୍ୱୟଂ ଭଗବାନ ଅଚିନ୍ତ୍ୟ ଶକ୍ତି ପୁରୁଷୋତ୍ତମ, ଗୀତାର ଇଣ୍ଟ୍ରୋଡକ୍ସନ୍ ସେ ଲେଖୁଛନ୍ତି ସୁଖ ଚିତ୍ଘନ ସ୍ୱୟଂ, ସୁଖର ଚିତ୍ଘନ ଯେ ସ୍ୱୟଂ ଭଗବାନ ଅଚିନ୍ତ୍ୟ ଶକ୍ତି ପୁରୁଷୋତ୍ତମ, ସୋସ କଲାୟତ ବିଚିତ୍ର ଜଗତ ଉଦୟାଦି ବିରଞ୍ଚାଦି ସଞ୍ଚିତ୍ୟ ଚରଣ। ତାଙ୍କର ସଂସ୍କୃତ ଭାରି କଷ୍ଟ, ସେ ବେଦାନ୍ତି ତ ଚକ୍ରପତିଙ୍କ ସବୁଠୁ ସରଳ। ଆଉ ଅଚିନ୍ତ୍ୟ ଶକ୍ତି ପୁରୁଷୋତ୍ତମ ତାଙ୍କ ଭାରି ଯାଉଛନ୍ତି ଦାମିକା ସଂସ୍କୃତ ଜୀବ ଗୋସ୍ୱାମୀ ଭଳି, ସ୍ୱ ସଂକଳ୍ପୟାତ ବିଚିତ୍ର ନିଜ ସଂକଳ୍ପରେ ବିଚିତ୍ର ଜଗତ ଉଦୟାଦି, ନିଜ ସଂକଳ୍ପରେ ସୁଖ ସଚ୍ଚିଦାନନ୍ଦମୟ ଘନ କିନ୍ତୁ ନିଜ ସଂକଳ୍ପରେ ବିଚିତ୍ର ଜଗତକୁ ସୃଷ୍ଟି କରିଛନ୍ତି। ଭଗବାନଙ୍କର ଗୋଟେ ସଂକଳ୍ପ ଶକ୍ତି ବିଚିତ୍ର ନା, କେତେ ଜୀବ କେମିତି ବର୍ଷା ହେଇଗଲା ମାଲି ଦେଖୁଥାଏ, ଯେ ବର୍ଷା ହେଇଗଲେ କ'ଣ ଯେ ନାଲି ନାଲି ସେଇଟା ବୁଲୁଛନ୍ତି, ତେଲୁଗୁଣି ଯୋଉଟା କ'ଣ କୁହନ୍ତି ତାକୁ, ସେ ତେଲୁଗୁଣି ସେଠି ସିଏ ବୁଲିଲେଣି, ସିଏ ବର୍ତ୍ତମାନ ହଜାର ହଜାର ବୁଲିବେ, ସାଧବ ବୋଉ ସେ ତାଙ୍କର ବୁଲିବେ, କି ବିଚିତ୍ର ଭଗବାନଙ୍କର ସୃଷ୍ଟି, ବର୍ଷା ହେଇଯିବ ସେ ଉଇ ଉଡ଼ାକ ପର ଲାଗିବ ସେ ତାଙ୍କର ଉଡ଼ିବେ, ଗୋଟେ ବିଚିତ୍ର ଭଗବାନ, କେତେ ପ୍ରକାର ବୃକ୍ଷ ତରୁ ଲତା ପଶୁ ପକ୍ଷୀ ସେମାନଙ୍କର ସ୍ୱର ସେମାନଙ୍କର ବଞ୍ଚିବାର ଶୈଳୀ ସେମାନଙ୍କର ଖାଦ୍ୟ ସେମାନଙ୍କର ସଂସାର ସମସ୍ତଙ୍କୁ ସବୁ ପ୍ରକାର ବଞ୍ଚେଇକି ପ୍ରଭୁ ରଖିଛନ୍ତି। ସେ କହୁଛନ୍ତି ତାଙ୍କର ଅଚିନ୍ତ ଶକ୍ତି ବଳରେ ସ୍ୱକଳ୍ପାୟତ ବିଚିତ୍ର ଜଗତ ଉଦୟ ଆନ୍ତି, ବିଚିତ୍ର ଜଗତ ସେ ଶବ୍ଦ ଲଗେଇଲେ, ଏ ଜଗତ ବିଚିତ୍ର ବୋଲି ବିଚିତ୍ର ଜଗତକୁ ଉଦୟ କରିଛନ୍ତି। ହେଲେ ବି ବିରଞ୍ଚିଆଦି ସଞ୍ଚିତ୍ୟ ଚରଣ, ବ୍ରହ୍ମାଦି ଯାହାଙ୍କର ଚରଣକୁ ସବୁବେଳେ ସଞ୍ଚିତ୍ୟ ସମ୍ୟକ ଭାବରେ ଚିନ୍ତା କରନ୍ତି, ସ୍ୱଜନ୍ମାଦି ଲୀଳୟା ନିଜର ଜନ୍ମାଦି ଲୀଳା ସ୍ୱତୁଲ୍ୟାନ ସହ ଆବିର୍ଭୂତାନ ପାର୍ଶ୍ୱଦାନ ପ୍ରହସନ, ନିଜର ପାର୍ଶ୍ୱଦମାନଙ୍କୁ ନେଇ ନିଜର ଜନ୍ମାଦି ଲୀଳା ସହ ଏଠିକି ଆବିର୍ଭାବ ହୁଅନ୍ତି। ସ୍ୱୟବ ସ୍ତୟବ ଜୀବନ ବହୁଞ୍ଚ ବିଦ୍ୟା ସାରଦୁଲି ବଦନାତ୍ ବିମୋଚ୍ୟ, ଜୀବ ଉଷଙ୍କର ଯେମିତି ସଂସ୍କୃତ କଷ୍ଟ ବା ବହୁତ ମାନେ ହେଭି ଆଙ୍କର ସେଭଳି, ପାର୍ଶ୍ୱଦାନ ପ୍ରହସ୍ୟ ସ୍ତମ ସ୍ତୟବ ଜୀବନ ବହୁଞ୍ଚ ବିଦ୍ୟା ସାରଦୁଲି ବଦନାତ୍ ଅବିଦ୍ୟା ସାରଦୁଲି ବଦନାତ୍ ବିମୋଚ୍ୟ। ଜୀବମାନେ ଭଗବାନ ଏତିକି କୃପା କରିକି ବିଚିତ୍ର ଜଗତକୁ ପ୍ରକାଶ କରିଲେ, ବିରଞ୍ଚାଦି ବ୍ରହ୍ମାଦି ଯାହାଙ୍କର ଚରଣ କମଳକୁ ଆରାଧନା କରନ୍ତି, ପୂଜା କରନ୍ତି, ସଞ୍ଚିତ ଚିନ୍ତା କରନ୍ତି, ଆଉ ନିଜର ପାର୍ଶ୍ୱଦମାନଙ୍କୁ ନେଇକି ଯିଏ ଏତେ ଆନନ୍ଦରେ ସମସ୍ତଙ୍କୁ ଭସଉଥିଲେ, କିନ୍ତୁ ସିଏ ଦେଖିଲେ କ'ଣ ନା ଜୀବନ ବହୁଞ୍ଚ ଅବିଦ୍ୟା ସାରଦୁଲି ବଦନାଥ ବିମୋଚ୍ୟ, କେତେ ସୁନ୍ଦର ତାଙ୍କର ମାନେ ପରିଭାଷା ସେ ଲେଖିଲେ। ଏ ଜୀବ ଗୁଡ଼ାକ କ'ଣ ହେଇଛନ୍ତି ନା ବହୁଞ୍ଚ ଅବିଦ୍ୟା ସାରଦୁଲି, ବହୁ ଜୀବ, ବହୁ ଶବ୍ଦ ମାନେ କ'ଣ, ବହୁ ଶବ୍ଦ କେଉଁଠି ଲାଗେ, ପ୍ରାୟ ବହୁ ମାନେ ଯେଉଁ 99% ଜୀବ, ଇଏ କ'ଣ ଅବିଦ୍ୟା ସାରଦୁଳି, ସାରଦୁଳି ମାନେ ବାଘୁଣୀ, ଅବିଦ୍ୟା ରୂପକ ବ୍ୟାଘ୍ରିଣୀ ଯୋଉଟା ବାଘୁ ମାଇ ବାଘ ବାଘୁଣୀ, ବହୁ ଅବିଦ୍ୟା ସାରଦୁଲି ବଦନାତ୍ ବିମୋଚ୍ୟ, ତାଙ୍କ ମୁଖରୁ ବାଘୁଣୀ ମୁଖରୁ କି କ'ଣ ରଖିବେ, ରକ୍ଷା କରିବେ, ଭଗବାନ ଚାହୁଁଥିଲେ ଏ ଅବିଦ୍ୟା ବାଘୁଣୀ ମୁଖରୁ ଜୀବକୁ ରକ୍ଷା କରିବେ, ଜୀବର ଏଇ ଗୀତା କେବଳ ରକ୍ଷା କରିବେ ନା, ସେ ପ୍ରଭୁ ଯେତେବେଳେ ପ୍ରଥମେ ସବୁବେଳେ ଗୀତାର ପ୍ରବଚନ ଭଲ ପାଏ, ସବୁବେଳେ ସରର ଆତ୍ମା ସରର ଆତ୍ମା, ଇଏ ଆମେ ମୁଁ 25 ବର୍ଷ ପରେ ଏବେ ବୁଝୁଛି, ଆଉ ତୁମେ କ'ଣ ନୂଆ ନୂଆ ଜିନିଷ ପଢ଼ିବାକୁ ଇଚ୍ଛା ହବ, ଭଲ କଥା କହିବାକୁ ଇଚ୍ଛା ହବ, ଏଟା ମୁଖ୍ୟ କଥା ଏଠି ମୁଖ୍ୟ କଥା ଏଠି ରହିଲା। ଆଚାର୍ଯ୍ୟମାନେ କାହିଁକି ତାପରେ କହିଛନ୍ତି ପଛକୁ ଫେରିବାକୁ ପଡ଼ୁଛି, ନା ନା ସତ କଥା, ଜୀବ ଏ ଅବିଦ୍ୟାକୁ କାଟିପାରିବେନି, ତୁମେ ଯେତେ କଥା କହିଲେ କ'ଣ ତାକୁ ଶୁଣିବାକୁ, ସେ ଯେଉଁ କର୍ଣ୍ଣ ଲାମ୍ପଟି ଶୁଣିବା ପାଇଁ ମଧ୍ୟରେ ମଧ୍ୟରେ ଲାଗିବ, କିନ୍ତୁ ଦେଖିଲାକୁ ସେ ଅବିଦ୍ୟା ଭିତରେ ରହିଥିବ, ଅବିଦ୍ୟା ଶରୀର ଅବିଦ୍ୟା ଚାଲ, ଆଉ ଯେତେ କହିଲେ କ'ଣ ହବ, କିଛି କାମ ଦେବନି, ଲେଖାରେ ଶୁଣିବାକୁ ତାକୁ ମଜା ଲାଗିବ, ତାପରେ ଯାହା କରିବା କଥା ସେ କରିବ, ସେ ସାରିପାରିବନି କେବେ, ସେ ସେ ଲେଖିଛନ୍ତି ତାଙ୍କ ଶବ୍ଦ ଗୁଡ଼ାକ, ଆଉ ସେ ଆଚାର୍ଯ୍ୟ ସେ ଭଗବତ ଶକ୍ତି ଦ୍ୱାରା ପରିପୃଷ୍ଟ ହେଇଥିଲେ, ପ୍ରଭୁ ଆସି ଜାଣିଛନ୍ତି ସେ ସେ ଜିନିଷ ଗୁଡ଼ା କେବଳ ଶରୀର ଆତ୍ମା, ଏଇ ଜିନିଷ ତ ପୁରା ଷ୍ଟ୍ରେସ୍ ଦେଇ କହିଛନ୍ତି ଆଉ, ଏ ସେଇଟାକୁ ସେ ଚକ୍ରବାଦ ଲେଖିଲେ, ଏ ବଳଦେବୀ ଦର୍ଶନ ମୋତେ ବଢ଼େ ବଢ଼େ ଲାଗିଲା। ସ୍ତୟବ ଜୀବନ ବହୁଞ୍ଚ ଅବିଦ୍ୟା ସାରଦୁଲି ବଦନାଥ ବିମୋଚ୍ୟ, ଏଇ ଜୀବ ଗୁଡ଼ାକ ବହୁ ଜୀବ ଗୁଡ଼ାକ ଏ ଅବିଦ୍ୟା ରୂପକ ବାଘୁଣୀର ମୁଖରେ ପଶି ଯାଇଛି, ତାଙ୍କଠୁ ଛଡ଼େଇକି ଆଣିବେ, ଭଗବାନ ଚିନ୍ତା କଲେ ମୋର ବାଘୁଣୀ ମୁଖରୁ କିଏ ଖସିବ, ଏଇ ଅବିଦ୍ୟା ହେଉଛି ଏଇଭଳିଆ ଗୋଟେ ଜୀବ ଗ୍ରସ୍ତ କରିକି ରଖିଛି ଈଶ୍ୱରର, ଅବିଦ୍ୟା କ'ଣ, ଅବିଦ୍ୟା ହେଉଛି ଏଇଟା ପ୍ରଭୁ ସବୁବେଳେ ଅବିଦ୍ୟାଟା ଗୋଟିଏ ଡେଫିନେସନ୍ ଦିଅନ୍ତି, ଦ୍ୱିତୀୟ କଥା କିଛି କୁହନ୍ତିନି, ଅବିଦ୍ୟା ମାନେ ଯେତେବେଳେ ବଡିଟାକୁ ସେଲ୍ଫ ବୋଲି ଆମେ ଜ୍ଞାନ କରୁଛେ, ଏ ଶରୀର ହେଉଛି ଆତ୍ମା, ଏଟା ଅବିଦ୍ୟା, ଶରୀର ସୁଖରେ ମୋର ସୁଖୀ ହେଇଯିବ, ଶରୀର ଯେ ଆତ୍ମା ଠାରୁ ଭିନ୍ନ, ଏଟା ଗୋଟେ ନାଶବାନ ଜିନିଷ, ଏଇଟା ଜୀବନ ଜ୍ଞାନ ଆସୁ, ମୋର ସମ୍ମାନ ହେଇଗଲା, ମୋର ଏଟା ହେଲା, ମୋର ସେଟା ହେଲା, ମୋର ଦୁଃଖ ହେଇଗଲା, ମୋର ଏଇଟା, ଏ ତ ଅବିଦ୍ୟା ଆଉ କ'ଣ, ଏ ଅବିଦ୍ୟା ବାଘୁଣୀ ଆଉ ୟା ମୁଖରୁ କିଏ ରକ୍ଷା କରିବ, ଭଗବାନ ତ ଚିନ୍ତା କରୁଛନ୍ତି। ସ୍ୱ ଅନ୍ତର୍ଧ୍ୟାନ ଉତ୍ତର ଭାବିନ ଅନ୍ୟାନ, ସେ ଅନ୍ତର୍ଧ୍ୟାନ ପୂର୍ବରୁ ସେ ଭାବୁଛନ୍ତି, ସ୍ୱ ଅନ୍ତର୍ଧ୍ୟାନ ଉତ୍ତର ଭାବିନ ଅନ୍ୟାନ ଉଦ୍ଭିଦସ୍ୁ ଆହଦ ମୂର୍ଦ୍ଧି ସ୍ୱ ଆତ୍ମଭୂତମ ଅପି ଅର୍ଜୁନ ଅବିତର୍କ ସୁ ଶକ୍ତିଆ ମୋହନ୍ମୀ ବକୁର୍ବନ୍ ତନ ମୋହ ମୋହବିମା ଅର୍ଜୁନ ଉପଦେଶନ ସପରିକର ସ୍ୱ ଆତ୍ମଯଥା ଆତ୍ମେବ ନିରୂପିତମ ସୁଗୀତ ସୁଗୀତ ଉପନିଷଦ ଉପାଦିଷତ। ସେ ଅନ୍ତର୍ଧ୍ୟାନ ହେବା ପୂର୍ବରୁ ନିଜର ଆତ୍ମଭୂତ ଅର୍ଜୁନକୁ, ଅର୍ଜୁନ ସେଠି ଦେଖିଲେ ପ୍ରିୟ ସଖା, ସେ କେତେ ସୁନ୍ଦର ସଂସ୍କୃତ ଲେଖିଥିଲେ ପ୍ରିୟ ସଖା, ଇଏ ପୁରା ପୁରା ଅଲଗା ଶବ୍ଦରେ ଲେଖିଲେ, ସ୍ୱ ଆତ୍ମଭୂତମ ଅପି ଅର୍ଜୁନ, ନିଜର ଆତ୍ମଭୂତ ନିଜର ସ୍ୱରୂପ ଅର୍ଜୁନଙ୍କୁ ସ୍ୱଶକ୍ତିଆ ମୋହନ ବିବ, ନିଜ ଶକ୍ତିର ମୋହନ କରିକି ତନ ମୋହ ତାଙ୍କ ମୋହ ଦ୍ୱାରା ଉପଦେଶ ଏନ ସପରିକର ତାଙ୍କ ମୋହ ଦ୍ୱାରା ଉପଦେଶ ଦେଇକି ସବୁ ଜୀବମାନଙ୍କ ପାଇଁ ଆତ୍ମିକ ନିରୂପିତାମ ଆତ୍ମା ନିରୂପଣ କରିଛନ୍ତି ଏ ଗୀତା ଉପରେ ଏ ସୁଗୀତ ଉପନିଷଦ ଉପାଦିଷଦ ଏ ଗୀତା ଉପନିଷଦର ଗୀତ ଉପନିଷଦକୁ ସେ ଉପଦେଶ ଦେଇଛନ୍ତି। ତସ୍ୟ ଖଲୁ ଜୀବ ଈଶ୍ୱର ପ୍ରକୃତି କାଳ କର୍ମାଣି ପଞ୍ଚାର୍ଥ ବର୍ଣ୍ଣନ୍ତି। ଏଇଟା ପ୍ରଚଳନ ଏଥିରେ ପାଞ୍ଚଟା ଜିନିଷ ଏଇ ଜୀବ ସେଥିରେ ନିଶ୍ଚିତ ଭାବରେ ତସ୍ୟ ଖଲୁ ଈଶ୍ୱର ସେଥିରେ ନିଶ୍ଚିତ ଭାବରେ ଈଶ୍ୱର ଜୀବ ପ୍ରକୃତି କାଳ କର୍ମାଣି ପଞ୍ଚତି ବର୍ଣ୍ଣନ୍ତି ପାଞ୍ଚଟା ବର୍ଣ୍ଣନା ହେଇଛି। ତାପରେ ବହୁତ ବଡ଼ ଟୀକା ସେ ଯାହା ଯାହା ସବୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କ ପ୍ରଭୁପାଦ ସବୁ ପୁରା ଆର କାଳ କର୍ମ ଜୀବ ଈଶ୍ୱର ପ୍ରକୃତି ଉପରେ ପ୍ରଭୁପାଦ ଇଣ୍ଟ୍ରୋଡକ୍ସନ ସବୁରେ ରଚନା କରି ପୁରା ବଳଦେବ ଦେଶଙ୍କ ପୁରା ସବୁ ଜିନିଷ। ଆଚ୍ଛା ତାଙ୍କର କିନ୍ତୁ ବିଲକ୍ଷଣ ଇଏ ତ ବେଦାନ୍ତି ନା ଆଉ ଭଗବାନଙ୍କର ଗୋବିନ୍ଦଙ୍କର କୃପା ପାଇଛନ୍ତି ଏ ଚାରିଟା ଜିନିଷ ଗୀତାରେ ପ୍ରତିପାଦ୍ୟ କରୁଛନ୍ତି। ଏଥିରେ ପ୍ରତିପାଦ୍ୟ ବିଷୟଟା କ'ଣ ଗୀତାରେ କ'ଣ ଅଛନ୍ତି ଗୀତାଶାସ୍ତ୍ରଟା କ'ଣ ପ୍ରତିପାଦ୍ୟ ବିଷୟ ହେଲା ଷଟକତ୍ରୀନ ଅସ୍ମିନ୍ ଶାସ୍ତ୍ରୀ ଏ ଶାସ୍ତ୍ର ପ୍ରତିପାଦ୍ୟ ବିଷୟ କ'ଣ ଅଛି ଏଥିରେ ନା ଏଥିରେ ତିନୋଟି ଷଟକ ଅଛି। ପ୍ରଥମେ ଏଣ ଷଟକ ଏଣ ଈଶ୍ୱରସ୍ୟ ଅଂଶସ୍ୟ ଜୀବସ୍ୟ ଅଂଶୀ ସେଠି ଚକ୍ରବାଦ ଲେଖିଲେ ପ୍ରଥମ ଷଟକରେ କ'ଣ ନିଷ୍କାମ କର୍ମଯୋଗ ଇଏ ପ୍ରଥମ ଷଟକ କ'ଣ ଲେଖିଲେ କାରଣ ଇଏ ୟାଙ୍କର ଭାରି ଦାର୍ଶନିକ ସବୁ ତ ପ୍ରଥମ ଶତକ ଏଣେ ପ୍ରଥମ ଛଅଟି ଅଧ୍ୟାୟରେ ଈଶ୍ୱର ଅଂଶସ୍ୟ ଜୀବସ୍ୟ ଅଂଶୀ ଭକ୍ତି ଉପଯୋଗୀ ସ୍ୱରୂପ ଦର୍ଶନ ପ୍ରଥମେ ଭଗବାନ ହେଉଛନ୍ତି ଅଂଶ ସରି ଅଂଶୀ ଜୀବ ହେଉଛନ୍ତି ତାଙ୍କର ଅଂଶ ଏଇଟା ହେଉଛି ଛଅଟି ଅଧ୍ୟାୟରେ କ'ଣ ଦେଖାଯାଇଛନ୍ତି ନା ଈଶ୍ୱରସ୍ୟ ଅଂଶସ୍ୟ ଜୀବସ୍ୟ ଅଂଶୀ ଭକ୍ତି ଉପଯୋଗୀ ସ୍ୱରୂପ ଦର୍ଶନ ଏ ଛଅଟରେ ଛଅଟି ଅଧ୍ୟାୟରେ ଯେଉଁ ନିଷ୍କାମ କର୍ମ ଯୁଗରେ ଭକ୍ତି ଉପଯୋଗୀ ସ୍ୱରୂପ ଦେଖାହେଲା ଜୀବ କାହାର ସେ ଯେଉଁ କର୍ମ କରୁଛି ଭକ୍ତି ଉପଯୋଗୀ ସ୍ୱରୂପଟା ଜୀବର ସିଏ ସେଥିରେ କ'ଣ ଜୀବର ଭକ୍ତି ଉପଯୋଗୀ ସ୍ୱରୂପ ଦେଖାହେଲା ଜୀବ ହେଉଛି କାହାର ଭଗବାନଙ୍କର ଅଂଶ ତା ସ୍ୱରୂପଟାକୁ ଦେଖାହେଲା ଭକ୍ତି ଉପଯୋଗୀ ସ୍ୱରୂପଟାକୁ ଦେଖାହେଲା ଏ ଛଅଟି ଅଧ୍ୟାୟ ଇଏ ହେଉଛି ବଳଦେବ ଦେବସେନଙ୍କ ମତ। ଆଚ୍ଛା ତତ୍ସ ଅନ୍ତର୍ଗତ ଜ୍ଞାନ କ'ଣ ପ୍ରତି ଗୀତାରେ କ'ଣ ଅଛନ୍ତି ସେ ପୁରା ସାରକୁ କହିଦେଉଛନ୍ତି ନା ଚାରିଟା ଜିନିଷକୁ କହିବେ ତାହେଲେ ପ୍ରଥମ ଷଟକରେ କ'ଣ ରହିଲେ ଜୀବ ଭଗବାନଙ୍କର ଅଂଶ ଏବଂ ଏଇଥିରେ ତାର ସ୍ୱରୂପଟାକୁ ଦେଖାଗଲା ଏ ଛଅଟି ଯେଉଁ ପ୍ରଥମ ଛଅଟି ଅଧ୍ୟାୟରେ ଭକ୍ତି ଉପଯୋଗୀ ସ୍ୱରୂପ ଦର୍ଶନ ତାର ସ୍ୱରୂପ ସେ ଆତ୍ମା ସେ ଭକ୍ତି ଉପଯୋଗୀ ତାର କର୍ମ ସହିତ ଭଗବାନଙ୍କ ଭକ୍ତି ଉପଯୋଗୀ ହେବା ଦରକାର। ଆଚ୍ଛା ତତ୍ରଚ ଅନ୍ତର୍ଗତ ଜ୍ଞାନ ଏ ଛଅଟି ଅଧ୍ୟାୟରେ ଜ୍ଞାନଟା କ'ଣ ନା ନିଷ୍କାମ କର୍ମ ସାଧ୍ୟ ନିରୂପ୍ୟତେ ଏ ଛଅଟି ଅଧ୍ୟାୟରେ ଦେଖାଗଲା ଗୋଟିଏ ଜିନିଷ ଜୀବ ହେଉଛି ଭଗବାନଙ୍କର ଅଂଶ ଆଉ ଭକ୍ତି ଉପଯୋଗ ହେଉଛି ତାର ସ୍ୱରୂପ ଦର୍ଶନ ନିଷ୍କାମ କର୍ମ ସାଧ୍ୟ ନିରୂପ୍ୟତେ ଜ୍ଞାନ ହେଉଛି ନିଷ୍କାମ କର୍ମ ଏ ଛଅଟି ଅଧ୍ୟାୟରେ ଆମେ ଶିଖିବା କ'ଣ ଜ୍ଞାନ ଲାଭ କରିବା ନିଷ୍କାମ କର୍ମ। ଆଚ୍ଛା ମଧ୍ୟ ଛଅଟି ଅଧ୍ୟାୟ କ'ଣ ମଧ୍ୟନ ପରମ ପ୍ରାପ୍ୟ ଅଂଶୀ ଈଶ୍ୱରସ୍ୟ ପ୍ରାପ୍ୟଣି ଭକ୍ତି ପ୍ରଥମ ଛଅଟି ଅଧ୍ୟାୟରେ କ'ଣ କୁହାଗଲା ନା ଭକ୍ତି ଉପଯୋଗୀ ସ୍ୱରୂପ ଦର୍ଶନ ଦ୍ୱିତୀୟ ଛଅଟି ଅଧ୍ୟାୟରେ କ'ଣ କୁହାଗଲା କାରଣ ଆଙ୍କର ସବୁ ଦାର୍ଶନିକ ଜିନିଷ ଆଙ୍କ ଜିନିଷ ବୁଝିବାରେ ବହୁତ ମୁଣ୍ଡ ଦରକାର ମଧ୍ୟନ ପରମ ପ୍ରାପ୍ୟ ଅଂଶୀ ଈଶ୍ୱରସ୍ୟ ମଧ୍ୟରେ ଯେଉଁ ଛଅଟି ରହିଛନ୍ତି ଈଶ୍ୱରଙ୍କର ଅଂଶୀ ଯେ ଈଶ୍ୱର ପ୍ରାପୀଣ ଭକ୍ତି ତାଙ୍କୁ ପାଇବା ପାଇଁ ଭକ୍ତି ଆବଶ୍ୟକ ସତ ମହିମର୍ଦ୍ଧିମ ପୂର୍ବିକାବର୍ତ୍ତୀ ଅଧ୍ୟାୟ ଅନ୍ୟସ୍ତୁ ପୂର୍ବଦିତାନ ଏବଂ ଈଶ୍ୱର ଆଦିନାମ ସ୍ୱରୂପାଣି ପରିଶୁଧ୍ୟନ୍ତେ ତ୍ରୟାଣାମ ଶତକାନ କର୍ମଭକ୍ତି ଜ୍ଞାନ ପୂର୍ବତଃ ବ୍ୟାପ୍ୟ ଦେଶ ତତ୍ତ୍ୱ ପ୍ରାଧାନ୍ୟ ଏବଂ ଚରମେ ଭକ୍ତିସ୍ତୁ ଆଚ୍ଛା ମଝିରେ ଭକ୍ତିକୁ ରଖିଲେ ଏବଂ ଅଂଶୀ ଈଶ୍ୱରଙ୍କୁ ପ୍ରାପ୍ତିର ଉପାୟ ହେଲା ଭକ୍ତି ଆଉ ଈଶ୍ୱର ଆଦିନାମ ସ୍ୱରୂପାଣି ପରିଶୁଧ୍ୟନ୍ତେ କ'ଣ ବୁଝିପାରୁନି বুঝবন আচ্ছা ঠিক আছে ত্রয়াণাম ষটকানাম কর্ম ভক্তি জ্ঞান পূর্বতা ব্যাপদেশু তৎ প্রাধান্য এব ছটি ছটি ষটকরে তিন তিনটি ষটকরে ছটি অধ্যায়ে কর্ম ভক্তি জ্ঞান তাকে ব্যাখ্যা করা যাই কিন্তু চরমে ভক্তি প্রতিপতেশ আমার তিনটা ষটকর প্রথমে কোণ রা কর্ম মঝির রা ভক্তি লাস্ট রা জ্ঞান চক্রপাত উপায় দেলে যে মঝিরে ভক্তি কাহি রখা হলানি অতি রহস্য কর্ম জ্ঞান স্বতন্ত্র ফল দিয়ে পারবে না ভক্তি বিনা ফল দেবে ইয়ে কিন্তু কম কে না চরমরে ভক্তি স্থাপিত করছেন অন্তিমটা ভক্তি কথা কেছেন ভগবান কে না মনমনা ভব মত ভক্ত সর্বধর্মান পরিত্য এটি সেটি সে সুন্দর তাকে সংস্কৃতরে লেখিলে তাঁকা ভারী দার্শনিক প্রবচন ভারী কষ্ট চরমে ভক্তি ভক্তি হে প্রতিপতেশ্চ ভক্তিস্তু রত্ন সম্পুট ঊর্ধ্ব লিখিত তৎ সূচক লিপি ন্যায় সে দার্শনিক তো বড়িয়া তাঁর সব যেমি গীতারে মানে সার কথাটা কেতবে কুযায় শেষরে কুযায় যে ভক্তিটা মঝির রাখলে সে কে না না রত্ন সম্পুটটা গোটে রত্ন সম্পুট গোটে রত্নর জিনিসটা তা গোটে তুমি পেটি ভিতরে রাখিছ রয়েছে কোটি ভিতরে ভিতর রয়ে তুমি জাঁপারি তেমন উপরে কম গা হয়ে তা শর্ট ফর্মে লেখা হয়ে কেউটি উপরে সেগুলো গীতারে মঝিরে রত্ন ভক্তিটা মঝির রখা হল রত্নটা আর লাস্ট কু তার শর্টরে লেখা সেটা সে কথা সেটা সে কৌছেন রত্ন সম্পূর্ণ ঊর্ধ্ব লিখিত সূচক লিপি ন্যায় গোটে সূচক লিপি ন্যায় সংস্কৃত পণ্ডিত দার্শনিক সে লেখিলে রত্ন গোটে ভিতরে রত্ন রেখা হয়েছে তা উপরে গোটে পেটে উপরে তা লেখা হয়েছে টিকি সংকেত ভিতর রত্নটা দেখি বলে উপর তুমি ধরিও যে ভক্তিটা লাস্টকু রাখিছেন অন্তিম সে ভক্তি কথা কিন্তু সেটা এই এই ন্যায় রত্ন কে রত্ন সম্পুট ঊর্ধ্ব লিখিত সূচক লিপি ন্যায় সূচক লিপি ন্যায় গোটে সূচক লেখা হয়ে কম সূচক মানে কম সিম্বল যেটা অল্প কথার বুঝিও রত্নটা ভিতরে অনেক সে অল্পর উপরে লেখা হয়েছে সেগুলি ভক্তিটা মধ্যে রখা হয়েছে কিন্তু লাস্টকু সূচক দিয়া হয়েছে সিম্বল দিয়া হয়েছে শর্ট ফর্মে পা আচ্ছা ইয়ে হল প্রাপ্য প্রতিপাদ বিষয় গীতার চারিটি জিনিস সে প্রতিপাদ করছেন প্রতিপাদ বিষয় কম কম না গীতা কর্ম জ্ঞান যোগ সরি কর্ম ভক্তি জ্ঞান তিন শট করা হল প্রথম হচ্ছে ঈশ্বর অংশ হচ্ছে জীব আর প্রথম ছটি অধ্যায়ে তাঁর জীবর ভক্তি উপযোগী স্বরূপ দর্শন আজ্ঞান হচ্ছে কর্মযোগ নিষ্কাম কর্মযোগ মঝিরে ভক্তি কথা কহিলেন ঈশ্বরক প্রাপ্ত হচ্ছে ভক্তির উপায় অন্তিমরে আমি ছাড় দিলে না কন্তিম কি কে না ইয়ে তো কিন্তু বোধ অন্তিমে কর্ম জ্ঞান অন্তিমে কর্ম অন্তিমে ঈশ্বর জীব প্রকৃতি কাল পঞ্চান স্বরূপ দর্শন এটা এমনি বলদেব দর্শন লিখেছেন অন্তিমরে কেউ অন্তিম ছটার কেউ কেউ যোগ রা গুণত্রয় বিভাগ যোগ আস্ট আড়ু ক্ষেত্র ক্ষেত্রজ্ঞ বিভাগ যোগ না কি এসব লাস্ট আড়ু দেখু না আন রা লাস্ট রা মুখ্য সন্ন্যাস যোগ হ্যাঁ পুরুষোত্তম যোগ যে যেত যোগ রা সে কাল কর্ম ঈশ্বর প্রকৃতি জীব এমান সুবিস্ত বর্ণনা করা হল এটা মধ্যে লেখিনি সেটা বহু বড় টিকা রচনা করছে সে প্রথম আরম্ভটা বহু দুই তিন পেজের রচনা করছে কহিলে তাকে বুঝিবনি তাকে বহু ধ্যান দিয়ে পড়া পড়ি বুঝিয়া পড়ে তা সে শুনে তো মুন্ড খারাপ হয়ে সেপাই সার জিনিসটা আমি আলোচনা করছে তো ভক্তি লাস্টে রত্ন সম্পুট ঊর্ধ্ব লিখিত সূচিকা ন্যায়ন ভিতরে ভক্তি মঝি রখা যাই রত্নটা ভিতরে রাখি উপরে যেমন সিম্বল লেখা যায় শর্ট ফর্মে ভক্তি লাস্টে লেখা হয়েছে আচ্ছা ইয়ে হল বিষয় গীতার প্রতিপাদ্য বিষয় এটা আচ্ছা ଅଧିକାରୀ କିଏ, ସେ ଚାରିଟା ଜିନିଷ ଲେଖିଛନ୍ତି। ଗୀତା କିଏ ପଢ଼ିବେ, ଗୀତା ଯେଉଁ ଅଧିକାରୀ କିଏ ହବା ଦରକାର, ସେ ଶୀତ ଦାର୍ଶନିକ ତାଙ୍କର ଚକ୍ରବର୍ତ୍ତୀ ଭଳିଆ ପୁରା ଭକ୍ତି ସାର ଉପରେ ସେ ନେବେନି, ସେ ସବୁ ଜିନିଷ ତାଙ୍କର ଯେତେବେଳେ ଦଶମ ସ୍କନ୍ଦର ଟୀକା ବି ରଚନା କରିଛନ୍ତି ବଳଦେବ ବିଧାଭୂଷଣ, ଦଶମ ସ୍କନ୍ଦରେ ତାଙ୍କର ଯେଉଁ ଟୀକା ରଚନା କରିଛନ୍ତି, ସେ ପ୍ରାୟ ସମୟରେ ସୁନ୍ଦର ସୁନ୍ଦର ଦର୍ଶନ ସବୁ ଦେଇଛନ୍ତି, ରସକଥା ରଚନା କରିଛନ୍ତି, କିନ୍ତୁ ତାତ୍ତ୍ୱିକ ଜିନିଷ ତାଙ୍କର ଅଶ୍ୟ ଶାସ୍ତ୍ରସ୍ୟ ଏ ଅଧିକାରୀ କିଏ, ଚାରିଟା ଜିନିଷ ଆଗେ ବିଷୟ ଦେଖେଇଦେଲେ ଗୀତାରେ କ'ଣ ଅଛି, ଏବଂ ଦ୍ୱିତୀୟ ଗୀତା କିଏ ପଢ଼ିବେ, ତାଙ୍କର ଅଧିକାର କ'ଣ ହେବା ଦରକାର। ଅଶ୍ୟ ଶାସ୍ତ୍ରସ୍ୟ ଶ୍ରଦ୍ଧାଳୁ, ଏ ଶାସ୍ତ୍ରକୁ ଯିଏ ପଢ଼ିବେ ସେ ଶ୍ରଦ୍ଧାଳୁ ହେବା ଦରକାର, ତାଙ୍କ ଶ୍ରଦ୍ଧା ଥିବା ଦରକାର, ବିଶ୍ୱାସ ଥିବା ଦରକାର ଏବଂ ସ୍ୱଧର୍ମନିଷ୍ଠ। ଦ୍ୱିତୀୟ ତାଙ୍କର ଅଧିକାର କ'ଣ, ସ୍ୱଧର୍ମନିଷ୍ଠ ଥିବା ଦରକାର। ତୃତୀୟ ବିଜିତେନ୍ଦ୍ରିୟ, ତାଙ୍କ ଇନ୍ଦ୍ରିୟକୁ ସବୁ ଜୟ କରିଥିବା ଦରକାର, ଇଏ ଅଧିକାରୀ। ଅଧିକାର କହିଲେ ଆଗେ ପ୍ରତିପାଦ୍ୟ ବିଷୟ କହିଲେ, ଅଧିକାର କହିଲେ କହିଲେ ଏଇ ଅଧିକାରୀ ପୁଣି ତିନି ପ୍ରକାର ଅଛନ୍ତି ଗୀତାଶାସ୍ତ୍ରରେ। ପ୍ରତିପାଦ ବିଷୟ କହିଲେ, ତାପରେ କ'ଣ କହିଲେ, ଅଧିକାରୀ କହିଲେ। ସଚ ସଚ ସନିଷ୍ଠ ପରିନିଷ୍ଠିତ ନିରପେକ୍ଷ ତ୍ରିବିଦ, ସେ ଦାର୍ଶନିକ ତ ଶାସ୍ତ୍ର କିଏ, ତେସୁ ସ୍ୱର୍ଗାଦି ଲୋକ ଦିଦୃକ୍ଷ ନିଷ୍ଠୟା ସ୍ୱଧର୍ମାନ ହର୍ଷ୍ୟ ଅର୍ଚ୍ଚନ ଅର୍ଚ୍ଚନ ରୂପାନ ଆଚରଣ। ଏ ଯେଉଁ ଗୀତାଶାସ୍ତ୍ର କିଛି ଲୋକ ପାଠ କରନ୍ତି ବା ଗୀତାଶାସ୍ତ୍ର ଯେଉଁ ଅଧିକାରୀ ଲୋକମାନେ କ'ଣ କରନ୍ତି, ସ୍ୱର୍ଗାଦି ଲୋକ ଦିଦୃକ୍ଷା, ସେମାନଙ୍କ ସ୍ୱର୍ଗ ଲୋକ ଦେଖିବାର ଭାରି ଇଚ୍ଛା, ୟାକୁ ସନିଷ୍ଠ ଅଧିକାରୀ କୁହନ୍ତି। ତେସୁ ସ୍ୱର୍ଗାଦି ଲୋକ ଦିଦୃକ୍ଷ ନିଷ୍ଠୟା, ସେମାନେ ସ୍ୱର୍ଗାଦି ଲୋକ ଉଚ୍ଚ ଲୋକ ଦେଖିବା ପାଇଁ ଭାରି ନିଷ୍ଠା ତାଙ୍କର, ସେଥିପାଇଁ ସେମାନେ ନିଜ ଧର୍ମକୁ ହର୍ଷରେ ନିଜ ଧର୍ମ ସହିତ ହର୍ଷ୍ୟ ଅର୍ଚ୍ଚନ ରୂପନ ଆଚର, ଆନନ୍ଦରେ ସେ ଏ ଅର୍ଚ୍ଚନ କରନ୍ତି ବା ଗୀତାଶାସ୍ତ୍ର ପଢ଼ନ୍ତି, ଭଗବାନଙ୍କୁ ପୂଜା କରନ୍ତି, କିନ୍ତୁ ତାଙ୍କ ଲକ୍ଷ୍ୟ କ'ଣ, ସ୍ୱର୍ଗ ଦର୍ଶନ କରିବା, ଆକୁ ସନିଷ୍ଠ ଅଧିକାରୀ କୁହାଯାଏ। ଆଚ୍ଛା ପରିନିଷ୍ଠିତ ଅଧିକାରୀ ଟିକେ ତତ୍ତ୍ୱ, ତାଙ୍କ କଥା ମାନେ ତାଙ୍କ ବଳଦେବ ବିଦ୍ୟାସ୍ୱାମୀ ଟିକେ ଆସିବ ମାନେ ତତ୍ତ୍ୱ କଥା ଆସିବ, ଚକ୍ରବର୍ତ୍ତୀଙ୍କର କିଛି ନାହିଁ, ସିଦ୍ଧସ୍ୱାମୀଙ୍କର ଏତେ କଷ୍ଟ ନାହିଁ, ବଳଦେବଙ୍କର ମାନେ ଭାରି ହାତ ମାନେ ଭାରି କଷ୍ଟ। ଲୋକ ସଞ୍ଜିଗୃକ୍ଷୟା ତା ଆଚରଣ ହରିଭକ୍ତି ନିରତ, ପରିନିଷ୍ଠିତ ଅଧିକାରୀ କିଏ, ଗୀତାକୁ ଯେଉଁମାନେ ତିନି ପ୍ରକାର ଅଧିକାରୀ, ସନିଷ୍ଠ ଅଧିକାରୀ ମାନେ ଅର୍ଚ୍ଚନ କରନ୍ତି, ଗୀତା ପାଠ କରନ୍ତି, ତାଙ୍କର ଲକ୍ଷ୍ୟ ହେଲା ସ୍ୱର୍ଗ ଆଦି ଉଚ୍ଚ ଲୋକ ଦର୍ଶନ କରିବା। ଆଚ୍ଛା ପରିନିଷ୍ଠିତ ଅଧିକାରୀ କିଏ, ନା ଲୋକଙ୍କୁ ଲୋକ ସଂଗ୍ରହ ପାଇଁ ସେମାନେ କ'ଣ କରନ୍ତି, ନା ଭକ୍ତିକି ଆଚରଣ କରିକି, ହରିଭକ୍ତିକି ଆଚରଣ କରନ୍ତି, ହେଲେ ପରିନିଷ୍ଠିତ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ। ଆଚ୍ଛା ନିରପେକ୍ଷ କିଏ, ଇଏ ହେଲେ ସବୁଠୁ ଉନ୍ନତ, ନିରପେକ୍ଷ କିଏ, ନା ସତ୍ୟ ତପ ଜପାଦି ବିଶୁଦ୍ଧ ଚିତ, ଯେଉଁମାନଙ୍କର ସତ୍ୟ ଆଦି ଯେତେ ଗୁଣ ରହିଛି, ତପ ଆଦି ଯେତେ ଗୁଣ ରହିଛି, ଏହାଦ୍ୱାରା ତାଙ୍କ ଚିତ୍ତ ହେଉଛି ବିଶୁଦ୍ଧ, ଆଉ ଭକ୍ତି ଏକ ନିରତ, ବିଶୁଦ୍ଧ ଚିତ୍ତ ଭକ୍ତି ଏକ ନିରତ, ସବୁବେଳେ ଭକ୍ତି ଦ୍ୱାରା ତାଙ୍କ ହୃଦୟ ପରିପୁଷ୍ଟ ହେଇକି ରୁହେ, ଏଇ ତିନି ପ୍ରକାର ଗୀତାର ଅଧିକାରୀ। ଆଚ୍ଛା ଆଗେ ପ୍ରତିପାଦ ବିଷୟ କହିଲେ, ତାପରେ ଅଧିକାରୀ କହିଲେ, ତାପରେ ବିଷୟ ଏଥିରେ କିଏ କହିଛନ୍ତି, କ'ଣ କହିଛନ୍ତି କହିଲେ, ବାଚ୍ୟ ଭକ୍ତ ବାଚ୍ୟ ଉକ୍ତ ଲକ୍ଷଣ ଶ୍ରୀକୃଷ୍ଣ, ଆକୁ କିଏ କହିଛନ୍ତି, ଯେମିତି ସାଧାରଣ ଏଇଟା କାହିଁକି ସେ ପ୍ରତିପାଦ କରୁଛନ୍ତି, ଏଇଟା ସବୁ ପଣ୍ଡିତମାନଙ୍କ ପାଇଁ, ଆଜି ବେଦାନ୍ତରେ ଏଇଟା ସେ ଯଦି ଏଇଟା ନ ରଖିବେ ତା ଲୋକ କାଟିଦେବେ ନା, କହେ କୃଷ୍ଣ ଗୋଟେ ମଣିଷଟା, କି କିଏ କହିଛି ଗୀତା, ସେ ଆଉ କେଉଁ କୃଷ୍ଣ କହିଥିବ, କି କିଏ କ'ଣ କହିଥିବ, ସେଥିପାଇଁ ତାଙ୍କର ସବୁ ବେଦାନ୍ତ ଶାସ୍ତ୍ର, ଆମେ ତ ସବୁ ସଂସ୍କୃତ ପଢ଼ିନେ, ସେଥିପାଇଁ ସେ ସବୁ ପୁରା ଶାସ୍ତ୍ରର ସିଦ୍ଧାନ୍ତ ଗୋଟେ ସ୍ଥାପନ କରୁଛନ୍ତି। ପ୍ରତିପାଦ୍ୟ ବିଷୟ କ'ଣ, ଅଧିକାରୀ କିଏ, ଏଥିରେ କ'ଣ ବିଷୟ ରହିଛନ୍ତି, ଆଉ ପ୍ରୟୋଜନ କ'ଣ, କାହିଁକି ଆମେ ଗୀତା ପଢ଼ିବା, ଶାସ୍ତ୍ର ସବୁ ଚାରିଟା ଦିଗକୁ ସେ ଦେଖାଉଛନ୍ତି। ବାଚ୍ୟ ଉକ୍ତ ଲକ୍ଷଣ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣ ଏ ଗୀତା କହିଛନ୍ତି, ବାଚକ ସ୍ତତ୍ ଗୀତାଶାସ୍ତ୍ର, ଗୀତାଶାସ୍ତ୍ର ହେଲା ବାଚକ, ଏ ଗୀତାଶାସ୍ତ୍ରକୁ ସେ କହିଛନ୍ତି। ଆଚ୍ଛା ପ୍ରୟୋଜନ କ'ଣ, କାହିଁକି ଆମେ ଗୀତା ପଢ଼ିବା, ଗୀତା ଯେଉଁ ପଢ଼ୁଛେ କେଉଁଥିପାଇଁ ଗୀତା ପଢ଼ୁଛେ, ପ୍ରୟୋଜନ କହିଲେ, ଅଶେଷ କ୍ଲେଶ ନିବୃତ୍ତି ପୂର୍ବକ, ଅଶେଷ କ୍ଲେଶକୁ ନିବୃତ୍ତି କରି ତତ୍ ସାକ୍ଷାତକାରସ୍ତୁ ପ୍ରୟୋଜନ। ସବୁ କ୍ଲେଶ ସବୁ ଦୁଃଖକୁ ଦୂର କରିକି ଭଗବାନଙ୍କୁ ସାକ୍ଷାତକାର କରିବା ହେଉଛି ଗୀତାଶାସ୍ତ୍ରର ପ୍ରୟୋଜନ। ସେଥିପାଇଁ ଭଗବାନ ବାରମ୍ବାର ବାରମ୍ବାର କହୁଛନ୍ତି ନା, ମୋ ଗତି ପଳେଇ ଆସ, ମୋ ଗତି ପଳେଇ ଆସ। କହୁନାହାନ୍ତି ସେଠି ମନମନା ହୋ ମଦ ଭକ୍ତ ମଜା ଯିବା ନମସ୍କୃ ଆମେ ଏସ୍ଏସି ସତ୍ୟନ୍ତ ପ୍ରତି ଜାଣେ ପ୍ରିୟ ସିମି ମୋତେ ପାଇଯିବ ତୁମେ, ଏଇଟା ଆମ ପ୍ରୟୋଜନ ନା। ଆଉ ଅଶେଷ କ୍ଲେଶ ଲେଖିଲି ନା, ଅଶେଷ କ୍ଲେଶ ନିବୃତ୍ତି ପୂର୍ବକ ସତ୍ ସାକ୍ଷାତକାର କାରସ୍ତୁ ପ୍ରୟୋଜନ। ଏଇ ଗୀତାଶାସ୍ତ୍ରର ଉଦ୍ଦେଶ୍ୟ ହେଲେ ଅଶେଷ କ୍ଲେଶକୁ ନିବୃତ୍ତ କରି ଭଗବାନଙ୍କୁ ସାକ୍ଷାତକାର କରିବା। ତ ଚାରିଟି ବିଷୟକୁ ସେ ପ୍ରତିପାଦ୍ୟ କଲେ। ପ୍ରତିପାଦ୍ୟ ବିଷୟ କ'ଣ, ଅଧିକାରୀ କିଏ, ଏଥିରେ ବାଚ୍ୟବାଚକ କିଏ କହିଛନ୍ତି, କ'ଣ କହିଛନ୍ତି, ଗୀତାଶାସ୍ତ୍ର କହିଛନ୍ତି, ଆଉ ପ୍ରୟୋଜନ ହେଲା କ୍ଲେଶ ନିବୃତ୍ତି କରି ଭଗବାନଙ୍କୁ ପ୍ରାପ୍ତ। ଏଇ ଇଣ୍ଟ୍ରୋଡକ୍ସନ୍ ପ୍ରଥମ ସବୁ ଗୀତାର ସମସ୍ତେ ଦେଇଦେଲେ, ସିଦ୍ଧ ସ୍ୱାମୀ ଦେଲେ, ଚକ୍ରପାତ ଦେଲେ, ବଳଦେବ ଇତିହାସ ସ୍ୱାମୀ ଦେଲେ। ଆମେ ତିନୋଟି ଟୀକା ଦେବା, ଟୀକାଟା ଦଶଟି ଟୀକା ଅଛନ୍ତି ମୋ ପାଖରେ, ମୋ ଶିଶୁ ବହୁତ ଲାଗିବ ସମୟ, ମୋ ସୁନ୍ଦର ବା ସରସ୍ୱତୀଙ୍କର, ଯିଏ ଶଙ୍କରାଚାର୍ଯ୍ୟଙ୍କର ଅଛନ୍ତି, ବହୁତ ସମସ୍ତଙ୍କର ଅଛନ୍ତି। ଆଉ ଏତିକି ଏତିକି ତ ବୁଝିବା ବହୁତ କଷ୍ଟ, ବେଶୀ ଆମର ଦରକାର ନାହିଁ। ଆମର ପ୍ରଭୁପାଦ ଯେ ସବୁ ସାର ଜିନିଷ ଯେଉଁ ଆଚାର୍ଯ୍ୟମାନେ ଦେଇଛନ୍ତି ସେତିକି ଗ୍ରହଣ କରିବା ଦରକାର। ଅନ୍ୟ ଆଚାର୍ଯ୍ୟମାନଙ୍କର ମତକୁ ନେଇଗଲେ ବି ସବୁ ବୁଝିବା ବି କଷ୍ଟ ହେଇଯିବ ସମସ୍ତଙ୍କ ପାଇଁ। ତେଣୁ ୟାର ପରେ ଆମେ ଗୀତାରେ ପ୍ରବେଶ କରିବା। ପ୍ରଭୁପାଦ ଗୀତା ଆଣ, ଓଡ଼ିଆ ଗୀତା ମହାଭାରତରେ ଏ ଯେଉଁ ଆରମ୍ଭ କରୁଛନ୍ତି ଶାନ୍ତି ପର୍ବରୁ, ଏ ଭଗବତ ଗୀତା ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ଧୃତରାଷ୍ଟ୍ରବାଚ ଧର୍ମ, ଏ ଧୃତରାଷ୍ଟ୍ରବାଚ ଯିଏ କହୁଛନ୍ତି, ଇଏ ହେଉଛନ୍ତି ଜନ୍ମଜୟ ଆଉ ବୈଷମ୍ପାୟନ ଋଷିଙ୍କ ଭିତରେ ବୈଷମ୍ପାୟନ କହୁଛନ୍ତି ଜନ୍ମଜୟ ଶ୍ରବଣ କରୁଛନ୍ତି। ଏ ପ୍ରସଙ୍ଗ ତଳେ ଆସିଛନ୍ତି ଧୃତରାଷ୍ଟ୍ରବାଚ, ଇଏ ହିଁ ସିଏ କହୁଛନ୍ତି, ବୈଷମ୍ପାୟନ କହୁଛନ୍ତି, ଏ ଆସିବ କହିବେ ଟୀକାରେ। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେ ତାଣଯୁଜୁତ୍ସବ ମାମକା ପାଣ୍ଡବାଶୈବ କିମ୍ କିମ୍ କରୁବା ତ ସଞ୍ଜୟ। ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, ମୋ ପୁତ୍ରଗଣ ଏବଂ ପାଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ତୀର୍ଥକ୍ଷେତ୍ର ଧର୍ମକ୍ଷେତ୍ର କୁରୁକ୍ଷେତ୍ର ନାମକ ସ୍ଥାନରେ ଏକତ୍ର ହୋଇ କ'ଣ କଲେ। ଅତ୍ରତୁ ଆଜି ମୁଁ ଦେଖୁଥିଲି କିଏ ଲେଖିଛନ୍ତି, ଅତ୍ରତୁ ଧୃତରାଷ୍ଟ୍ର ଏକ ଏବ ଶ୍ଲୋକେନ ଉକ୍ତ, ଏମିତି ଅଛନ୍ତି। କେବଳ ଯଦି ଗୀତାରେ ଆମେ ଦେଖିବା, ଧୃତରାଷ୍ଟ୍ରଙ୍କର କେବଳ ଗୋଟିଏ ଶ୍ଲୋକ ଅଛି, ଧୃତରାଷ୍ଟ୍ରଙ୍କର ଗୋଟିଏ ଶ୍ଲୋକ ଯାହା ଧୃତରାଷ୍ଟ୍ରଙ୍କ ପ୍ରଶ୍ନକୁ ନେଇକି ହିଁ ଆରମ୍ଭ ହୋଇଛନ୍ତି। ବୈଷମ୍ପାୟନ କହୁଛନ୍ତି, ହେ ସଞ୍ଜୟ, ସବୁଠୁ ବଡ଼ ସମ୍ବୋଧନ ସଞ୍ଜୟ କଲେ ବଡ଼। ଏଇ ଯେଉଁ ଏଇ ଶ୍ଲୋକ ଭିତରେ ବହୁତ ସୁନ୍ଦର ଶ୍ଲୋକ, ଏଇ ସଞ୍ଜୟକୁ ସେ କାହିଁକି ପଚାରିଲେ, ସଞ୍ଜୟକୁ ସେ କାହିଁ ପଡ଼େ କହିଲେ ନା, ଧର୍ମକ୍ଷେତ୍ର କୁରୁକ୍ଷେତ୍ରେ ସମବେତା ଯୋଉ ମାମକା ପାଣ୍ଡବ ଆଶ୍ରବ କି ମକରବତ ସଞ୍ଜୟ, ସଞ୍ଜୟ କ'ଣ ଥିଲେ ତାଙ୍କର ସେବକ, ସେବକକୁ କାହିଁ ପଚାରୁଛନ୍ତି ନା। ଧୃତରାଷ୍ଟ୍ର ଅନ୍ଧ ଥିଲେ ବି କୃପା ଶକ୍ତିଟାକୁ ସେ ଜାଣିଥିଲେ, ଏଇଟା ବଳଦେବ ଦେବୀଙ୍କର ମତ, ସେ ଆଗେ ସେ ସେଇ ଶବ୍ଦଟିକୁ ଧରିଲେ। ଆଚାର୍ଯ୍ୟମାନେ କ'ଣ, ତାଙ୍କୁ ଯାହାକୁ ଯେଉଁ ଦିଗରେ ତାଙ୍କୁ ଭଲ ଲାଗୁଥିଲା, ତାଙ୍କର ଭଗବାନଙ୍କ ରସ ଜିନିଷ ନା ଶବ୍ଦ ବ୍ରହ୍ମ, ତ ତାଙ୍କୁ ଯେଉଁ ଯେଉଁ ଶବ୍ଦ ଭଲ ଲାଗିଲା ତାଙ୍କୁ ସେଇ ସେଇ ରସରେ ସେ ରଚନା କରିଦେଇଗଲେ। ତତ୍ ପ୍ରଭାବତ୍ ବିନିଷ୍ଟ ବିଦ୍ୱେଷ, ବଳଦେବ ଦେବଶ୍ୱରଙ୍କ ପ୍ରଥମ ପଢ଼ିବା, ତତ୍ ପ୍ରଭାବତ୍ ବିନିଷ୍ଟ ବିଦ୍ୱେଷ ମତ ପୁତ୍ରାଣାମ କିଂ ପାଣ୍ଡବେବ୍ୟମ, ତାଙ୍କୁ ସନ୍ଦେହ ଲାଗୁଥିଲା, ମୁଁ ଯାହା ପଢ଼ିବି ସେ ଦେଖେଇ ଦେଇ ପୂର୍ବତନ ଗ୍ରନ୍ଥରେ ସବୁ ଅଛି ବୋଲି। ଚକ୍ରପାତ, ବଳଦେବ ଦେବଶ୍ୱର, ସିଦ୍ଧ ସ୍ୱାମୀ, ଏ ସବୁ ମତ କହିସାରି ତୁମକୁ ଦେଖେଇଦେବି କେଉଁଠି କେଉଁଠି ଅଛି, ପ୍ରଭୁ ସବୁ ରଚନା କରିଛନ୍ତି। ଦେଖ ଆମେ ଖାଲି ପଢ଼ିକି ତାକୁ ବୁଝିକି କି ମୁଣ୍ଡ ରଖିବା କେତେ କଷ୍ଟ, କିନ୍ତୁ ପ୍ରଭୁ 70 ବର୍ଷ ବୟସରେ, ସେଟା 70 ନୁହେଁ, ଆହୁରି ବିଦେଶ ଯାଇକି ରଚନା କଲେ, ସେତେବେଳେ ମୁଭମେଣ୍ଟ ଷ୍ଟାର୍ଟ ହେଇଗଲାଣି, ନିଜେ ରୋଷେଇ କରୁଛନ୍ତି, ପ୍ରଚାର କରୁଛନ୍ତି, ସେତେବେଳେ ରଚନା କରୁଛନ୍ତି, ସବୁ ଆଣିକି ସାର ଜିନିଷ ସବୁ ଏଗୁଡ଼ିକ ସବୁ ସାର ଲେଖିବା ବୁଝିବା ଇଂଲିଶରେ ତାକୁ ଲେଖିବା, ଭଗବାନ ଶକ୍ତି ବିନା ଏଟା ହେଇପାରିବନି। ତତ୍ପ୍ରଭାତ ବିନିଷ୍ଟ ବିଦ୍ୱେଷ, ତା ବିଦ୍ୱେଷରେ ତାଙ୍କର ପ୍ରଭାବ, ତାଙ୍କର ବୁଦ୍ଧି ନଷ୍ଟ ହେଇଯାଇଥିଲା, କାହାର, ଧୃତରାଷ୍ଟ୍ରଙ୍କର। ମତ ପୁତ୍ରାଣାମ, କାରଣ ଶୁଣିଦେଲେ ଯୁଦ୍ଧ କେଉଁଠି ହେଉଛି, କୁରୁକ୍ଷେତ୍ର ପୂର୍ବରୁ ଆଗ ଲାଗିଲା ନା, କ୍ଷେତ୍ର କ୍ଷେତ୍ର ଶବ୍ଦ ଯେତେବେଳେ ଶୁଣୁଥିଲେ ତାଙ୍କୁ ଭୟ ଲାଗୁଥିଲା, ଦୁଇଟା କ୍ଷେତ୍ର ଲାଗିଲା, କେଉଁଟା, ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ, କୁରୁକ୍ଷେତ୍ର କେମିତି କାରଣ ଧର୍ମ କ୍ଷେତ୍ର, କୁରୁକ୍ଷେତ୍ରଟା ଧର୍ମକ୍ଷେତ୍ର, ଏ କ୍ଷେତ୍ର ଶବ୍ଦ ଶୁଣି ତାଙ୍କ ମୁଣ୍ଡ ମୁଣ୍ଡ ଖରାପ ହେଇଯାଇଥିଲା, ଧର୍ମକ୍ଷେତ୍ର ନା କୁରୁକ୍ଷେତ୍ର ଯୁଦ୍ଧ ହଉଛନ୍ତି, ସେଇଟା ଧର୍ମକ୍ଷେତ୍ର, କୁରୁକ୍ଷେତ୍ର ବିଶ୍ୱ ଧର୍ମକ୍ଷେତ୍ର, ତାର ବୁଦ୍ଧିରେ ନଷ୍ଟ ହେଇଯାଇଛନ୍ତି, ବିଦ୍ୱେଷ ବୈଷ୍ଣବକୁ ଯିଏ ବିଦ୍ୱେଷ କରିବ ତା ବୁଦ୍ଧି ନଷ୍ଟ ହେଇଛି, ଏହା ପ୍ରଥମ। ତୋର ଭଜନ ହଉ ନ ହଉ ଯାହାର ସବୁବେଳେ ଜୀବଦ୍ୱେଷ ରହିଲା, ସେ ତ ତାର ସେ ତ ଆହୁରି ମାନେ ତାର ବେଳ ଖରାପ, ଯାହା ଓଡ଼ିଆରେ କୁହାଯାଏ, ଜୀବମାନଙ୍କୁ ସବୁବେଳେ ଗୋଟେ ଦ୍ୱେଷ ଦୃଷ୍ଟିରେ ଦେଖିବ, ମାନେ ସେ ଭକ୍ତ ହଉ ଅଭକ୍ତ ହଉ ମଦ୍ୟପଟ ହଉ ବଦମାସ ହଉ ତାକୁ ଦ୍ୱେଷ କରୁନି, କାରଣ ତାର କର୍ମ ହିସାବରେ ଆମକୁ ଭଲ ଲାଗୁନି, ଆମେ ଦୂରେଇକି ରହିବା। ଦ୍ୱେଷଟା କେତେବେଳେ ଭଲ ନୁହେଁ, ଜୀବ ପ୍ରତି ଦ୍ୱେଷ କରିବା କେବେ ବି ଭଲ ନୁହେଁ। ତା ଭିତରେ ଯାହାର ବୈଷ୍ଣବ ଦ୍ୱେଷ ରହିବ ତାର ପ୍ରଭାବ ନଷ୍ଟ ହେଇଯିବ, ତାର ବୁଦ୍ଧି ସବୁ ନଷ୍ଟ ହେଇଯିବ, ଆଉ ଓଲଟା ବୁଦ୍ଧି ଦେଖା ହବ। ଏଇ ସବୁବେଳେ ବୈଷ୍ଣବ ପ୍ରତି ଦ୍ୱେଷ ରହୁଥିଲା, କାହାର ଉପରେ ସିନା ସମ୍ମାନ ଉପରେ ସିନା ସ୍ନେହ ଦେଉଥିଲା, କିନ୍ତୁ ଭିତରେ ତାର ବହୁତ ଆସକ୍ତି ଥିଲା ପୁତ୍ର ପ୍ରତି, ସେଥିପାଇଁ ଇଣ୍ଡାଇରେକ୍ଟଲି ସେ ପାଣ୍ଡବମାନଙ୍କୁ ଦ୍ୱେଷ କରୁଥିଲେ। ଏଠି ସେ କହୁଛନ୍ତି ମତ୍ପୁତ୍ରାଣାମ କି ପାଣ୍ଡବମ ତତ୍ ରାଜ୍ୟମ ଦାତୁ ନିଶ୍ଚକ୍ଷୁ ପ୍ରଶ୍ନ କରୁଛନ୍ତି ସଞ୍ଜୟ, ମୋ ପୁଅ କ'ଣ ପାଣ୍ଡବମାନଙ୍କୁ ରାଜ୍ୟ ଦେବାକୁ ନିଶ୍ଚୟ କରିଦେଲା କି? ଏଟା ପ୍ରପଦ ଲେଖିଛନ୍ତି, ପ୍ରପଦ ଏଠି ଲେଖିଛନ୍ତି କୌରବମାନେ ପିତା ଧୃତରାଷ୍ଟ୍ର ଯୁଦ୍ଧରେ ତାଙ୍କର ପୁତ୍ରମାନଙ୍କ ବିଜୟ ସମ୍ବନ୍ଧରେ ବଡ଼ ସନ୍ଦିହାନୀ ଥିଲେ। ଏହି ସନ୍ଧ୍ୟାରେ ପଡ଼ି ସେ ତାଙ୍କର ସଚିବ ସଞ୍ଜୟକୁ ପ୍ରଶ୍ନ କଲେ, ହଁ ମୋର ପୁତ୍ର ପାଣ୍ଡପୁତ୍ର କ'ଣ କ'ଣ କଲେ? ଏ କଥା ଭଲ ଭାବରେ ଜାଣିଥିଲେ ଯେ ତାଙ୍କର ପୁତ୍ର ଏବଂ ତାଙ୍କର ସାନ ଭାଇ ପାଣ୍ଡପୁତ୍ର କ'ଣ ଯୁଦ୍ଧ କରିବା ନିମିତ୍ତ ଦୃଢ଼ ନିଶ୍ଚିତ ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଏକତ୍ରିତ ହୋଇଛନ୍ତି, ତଥାପି ତାଙ୍କର ପ୍ରଶ୍ନ ବଡ଼ ଗୁରୁତ୍ୱପୂର୍ଣ୍ଣ, କାରଣ ଭାଇ ଭାଇ ମଧ୍ୟରେ କ'ଣ ଲେଖିଲେ, ହଁ ଗୁରୁତ୍ୱପୂର୍ଣ୍ଣ ଭାଇ ଗୁରୁତ୍ୱପୂର୍ଣ୍ଣ ଅଟେ, ଭାଇ ଭାଇ ମଧ୍ୟରେ ହେଉଥିବା ଯୁଦ୍ଧରେ ଗୋଟିଏ ଆପୋଷ ମିଳାମିଶା ହୋଇଯାଉ ଏହା ସେ ଚାହୁଁନଥିଲେ, କିନ୍ତୁ ଏ ଯୁଦ୍ଧରେ ତାଙ୍କର ପୁତ୍ରମାନଙ୍କର ଭାଗ୍ୟ କ'ଣ ହବ ତାହିଁ ସେ ଜାଣିବାକୁ ଚାହୁଁଥିଲେ। ଯେହେତୁ କୁରୁକ୍ଷେତ୍ରରେ ଯୁଦ୍ଧ ହେବାକୁ ଯାଉଛି ତେଣୁ ଧୃତରାଷ୍ଟ୍ର ବଡ଼ ଶଙ୍କାକୁଳ ହୋଇପଡ଼ିଲେ, ସେ ଯୁଦ୍ଧ ଉପରେ ଧର୍ମକ୍ଷେତ୍ର ବା ତୀର୍ଥସ୍ଥାନର ଖୁବ୍ ପ୍ରଭାବ ଅଛି, ଏହି କୁରୁକ୍ଷେତ୍ର ସମ୍ବନ୍ଧରେ ବେଦରେ ବର୍ଣ୍ଣନା କରାଯାଇଛି। ଆଚ୍ଛା କେଉଁଠି ପ୍ରପଦରେ ମୁଁ ପଢ଼ୁଥିଲି, ଏଇଠି ପ୍ରପଦ ରଚନା କରିଛନ୍ତି, କ'ଣ ମୁଁ କ'ଣ କହୁଥିଲି, ମତ୍ପୁତ୍ରାଣାମ କି ପାଣ୍ଡବୈମ ସ୍ଥିତ ରାଜ୍ୟ ଏଇଠି ରଚନା କରିଛି। ସେ ଭଲ ଭାବରେ ଜାଣିଥିଲେ ଅର୍ଜୁନ ଆଦି ପାଣ୍ଡବମାନଙ୍କର ପକ୍ଷରେ କୁରୁକ୍ଷେତ୍ର ଧର୍ମକ୍ଷେତ୍ରରେ ଅନୁଷ୍ଠିତ ଯୁଦ୍ଧଟି ଅନୁକୂଳ ହେବ, କାରଣ ସେମାନେ ସ୍ୱାଭାବିକ ଧାର୍ମିକ, ସଞ୍ଜୟ ବ୍ୟାସଦେବଙ୍କର ଶିଷ୍ୟ ଥିଲେ, ତେଣୁ ବ୍ୟାସଦେବଙ୍କ କୃପାରୁ ସେ ଧୃତରାଷ୍ଟ୍ରଙ୍କ କୋଠରରେ ବସିକରି ସୁଦ୍ଧା କୁରୁକ୍ଷେତ୍ର ଯୁଦ୍ଧଭୂମିରେ କ'ଣ ହେଇଛି ସେ ସବୁ ଦେଖିପାରୁଥିଲେ, ତେଣୁ ଧୃତରାଷ୍ଟ୍ର ଯୁଦ୍ଧ ଘଟଣାଙ୍କୁ ତାଙ୍କୁ ପଚାରୁଥିଲେ। ଏଇଠି ତାଙ୍କର ସନ୍ଦେହ ଯେଉଁ ରହୁଥିଲା, ଏଇଠି ଏଇଠି ଚକ୍ରପାଦ ରଚନା କରିଛନ୍ତି, ମୁଁ ସେଥିପାଇଁ ମୋର ମନରେ ପଡ଼ୁଛି, ମତ୍ପୁତ୍ରାଣାମ ପାଣ୍ଡବୈବ ସ୍ତତ ରାଜ୍ୟମ ଦାତୃମ ନିଚ ଏ ସନ୍ଦେହ ଏଠି ଲେଖିଲା, ବଡ଼ ସନ୍ଦେହରେ ପଡ଼ିଗଲେ, ମୋ ପୁତ୍ର କ'ଣ ଧର୍ମକ୍ଷେତ୍ର ପ୍ରଭାବରେ ପାଣ୍ଡବମାନଙ୍କୁ ରାଜ୍ୟ ଦେବାକୁ ନିଶ୍ଚୟ କରିଦେଲେ କି? ସେ କେବେ ବି ଚାହୁଁନଥିଲେ ଯୁଦ୍ଧଟା ଦୁଇ ଭାଇ ମିଶିଯାଆନ୍ତୁ ବୋଲି, ସେଥିପାଇଁ ପୂର୍ବଦେବ ରଚନା କଲେ, ସେ ଚାହୁଁଥିଲେ ଯୁଦ୍ଧଟା ହଉ ବୋଲି, ଆଉ ଯୁଦ୍ଧରେ ମୋ ପୁତ୍ର ବିଜୟ ହଉ। ଆଚ୍ଛା, କିମ୍ବା ପାଣ୍ଡବାନାମ ସଦୈବ ଧର୍ମଶିଳା ଧର୍ମକ୍ଷେତ୍ରେ ତସ୍ମିନ୍ କୁଲକ୍ଷୟ ହେତୁତ୍ୱାତ୍ ଅଧର୍ମ ଭୀତା ବନପ୍ରବେଶମ ଏବଂ ଶ୍ରେୟ ବିମୁଶ୍ରତି ଇତି। ଏ ପ୍ରଶ୍ନଟା କାହିଁକି ପଚାରିଲେ, କିମ୍ କୁର୍ବତ୍, ଏହାକୁ ଧରିଲେ ବଳଦେବୀ ଦାସ ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି, କ'ଣ କଲେ ନା ମୋ ପୁତ୍ର କ'ଣ ଧର୍ମକ୍ଷେତ୍ର ପ୍ରଭାବରେ ସେ କ'ଣ ପାଣ୍ଡବମାନଙ୍କୁ ରାଜ୍ୟ ଦେବାକୁ ନିଶ୍ଚିତ ହେଇଗଲେ କି? କିମ୍ବା ପାଣ୍ଡବମାନେ ଯେହେତୁ ସ୍ୱାଭାବିକ ଧାର୍ମିକ, ତସ୍ମିନ୍ ଧର୍ମକ୍ଷେତ୍ର ପ୍ରଭାବରେ ସେ ଧର୍ମକ୍ଷେତ୍ର ପ୍ରଭାବରେ କୁଳକ୍ଷୟ କାଳେ କୁଳକ୍ଷୟ ହେଇଯିବ, ଆମ କୁଳ ବିନାଶ ହେଇଯିବ ଯୁଦ୍ଧ ହେଲେ, ଏ ଅଧର୍ମରେ ଭୟ କରିକି ବନ ପ୍ରବେଶ କରିଗଲେ କି? ତାମାନେ ମୋ ପୁଅ ରାଜା ହେଇଗଲେ କି? ଆଚ୍ଛା, ଏଠି ମୁଁ ପ୍ରଥମେ କହିଥିଲି ଗୋଟେ ବଡ଼ ସମ୍ବୋଧନ କରିଛନ୍ତି ସୁନ୍ଦର, ଏଇଟା ବଳଦେବୀ ଘୋଷଣାଙ୍କର, ହେ ସଞ୍ଜୟ, ସଞ୍ଜୟ ବୋଲି କାହିଁକି କହିଲେ, ବ୍ୟାସ ପ୍ରସାଦାତ୍ ବିନଷ୍ଟ ରାଗ ଦ୍ୱେଷ ସ୍ତବ ତସ୍ୟ ବଦତ ଇତ୍ୟର୍ଥ। ମୁଁ କିଛି ସ୍ଥିର କରିପାରୁନାହିଁ, କାହିଁକି ନା ମୋର ରାଗ ଦ୍ୱେଷ ଅଛି, କିନ୍ତୁ ମୁଁ ତୁମକୁ ପଚାରୁଛି ଏଥିପାଇଁ, ତୁମେ ବ୍ୟାସଙ୍କର କୃପା ପାଇଛ ସେଥିପାଇଁ ତୁମ ଭିତରେ ଦୁଇଟା ଜିନିଷ ନାହିଁ, କ'ଣ କ'ଣ ନାହିଁ, ରାଗ ନାହିଁ ଦ୍ୱେଷ ନାହିଁ, ତୁମର ପାଣ୍ଡବ ମାନଙ୍କ ପ୍ରତି ଆସକ୍ତି ନାହିଁ କି କୌରବ ମାନଙ୍କ ପ୍ରତି ଆସକ୍ତି ନାହିଁ କି ତାଙ୍କ ପ୍ରତି ଦୋଷ ନାହିଁ କି ତାଙ୍କ ତୁମେ ଯାହା କହିବ ନିରପେକ୍ଷ କୁ ଆଉ ତୁମେ ହେଉଛ ବ୍ୟାସଙ୍କର କୃପା ପ୍ରାୟ ଏଥିପାଇଁ ସଞ୍ଜୟ ବୋଲି କହିଲେ ପ୍ରଭୁପଦ ଏଇଠି ରଚନା କରିଛନ୍ତି ଏଇ ପଦକୁ ନେଇଛନ୍ତି ଏଇଠୁ ପାଣ୍ଡମାନମ୍ ମାମଦତ୍ୱାତ୍ ଅନୁକୃତି ଧୃତରାଷ୍ଟ୍ରସ୍ୟ ପୁତ୍ର ସ୍ନେହ ରକ୍ତସ୍ୟ ତେସୁ ଦ୍ରୋହ ଅଭିବ୍ୟକ୍ତ ମାମକା ପାଣ୍ଡବାଶ୍ଚୈବ କ'ଣ କହିଲେ ମୋ ପୁତ୍ର ଆଉ ପାଣ୍ଡବ ପୁତ୍ର ପ୍ରଭୁପଦ ସେଠି ଲେଖିଲେ ପାଣ୍ଡବ ଓ ଧୃତରାଷ୍ଟ୍ର ପୁତ୍ର କ'ଣ ଏକ ପରିବାରରେ ଅଟନ୍ତି କିନ୍ତୁ ଧୃତରାଷ୍ଟ୍ରଙ୍କର ମନ ଏଠି ଖୋଲି ହୋଇଯାଇଛି ସେ ଜାଣିଶୁଣି ତାଙ୍କର ପୁତ୍ରମାନଙ୍କୁ କରୋ ବୋଲି କହୁଛନ୍ତି ଏବଂ ପାଣ୍ଡବପୁତ୍ରମାନଙ୍କୁ ବଂଶରୁ ଅଲଗା କରିଦେଇଛନ୍ତି ଏଟା କାହାର ଟିକା ବଳଦେବୀ ଦେଶ ତେଣୁ ଧୃତରାଷ୍ଟ୍ର ପାଣ୍ଡବ ପୁତ୍ରମାନଙ୍କୁ ତାଙ୍କର ଭାତୃପୁତ୍ରଙ୍କ ସହ କି ପ୍ରକାର ସମ୍ପର୍କ ଥିଲା ବ୍ୟକ୍ତି ଭଲ ଭାବରେ ବୁଝିପାରିବ ସେଥିରୁ ଧୃତରାଷ୍ଟ୍ରଙ୍କର ସ୍ଥାନ କେଉଁଠି ଜାଣିହେବ ଆଚ୍ଛା ଏଠି କ୍ଷେତ୍ର କ୍ଷେତ୍ର ଶବ୍ଦ ଲାଗିଛି କି ନାହିଁ କୁରୁକ୍ଷେତ୍ର ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ କୁରୁକ୍ଷେତ୍ର ହେଉଛନ୍ତି ଧର୍ମକ୍ଷେତ୍ର କ୍ଷେତ୍ର ସରସ୍ୱତୀକୃତ ଅର୍ଥ ଆଉ ସମସ୍ତେ ଲେଖିଛନ୍ତି ସମସ୍ତେ ମାନେ ଦୁଇ ଜଣ ବିଶେଷ କରି ଲେଖିଛନ୍ତି ବଳଦେବୀ ଦେବସ୍ୱାମୀ ଚଟିପାଦ ଦୁଇ ଜଣ ତାଙ୍କ ଲେଖିଛି ବଳଦେବୀ ଦେବସ୍ୱାମୀଙ୍କର ଇ ଥିଲେ ନା ଶିକ୍ଷା ସରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ପାଖରୁ ଶିକ୍ଷା ନେଇଥିଲେ କିଏ ବଳଦେବୀ ଦେବସ୍ୱାମୀ ସେ ତାଙ୍କଠୁ ଶିକ୍ଷା ନେଇଥିଲେ ନା ତାଙ୍କ କୃପା ପୁରା କୃପାସିକ୍ତ ଥିଲେ ସେ କିନ୍ତୁ ତାଙ୍କର ସଂସ୍କୃତ ପୁରା ଅଲଗା ତାଙ୍କ ସଂସ୍କୃତ ପୁରା ଅଲଗା ଇଏ ପୁରା ସରଳ ଆଉ ପୁରା ଭକ୍ତିମୟ ତାଙ୍କର ପୁରା ତାତ୍ତ୍ୱିକ ପୁରା ବେଦାନ୍ତି ସୁନ୍ଦର ସଂସ୍କୃତ କିନ୍ତୁ ଆମେ ପଢ଼ିନେ ଯେହେତୁ ଆମକୁ ବହୁତ କଷ୍ଟ ଲାଗୁଛି ପୂର୍ବା ଶିଶୁକୁ ଯେଉଁ ଜିନିଷ ଲେଖିଛନ୍ତି ସେ ଚକ୍ରପାତଙ୍କର ବଳଦେବୀ ଦେବସ୍ୱାମୀ ଉଭୟ ଯେପରି ଧାନ କ୍ଷେତ୍ରରେ ଅନେକ ବାଳୁଙ୍ଗା ଥାଏ ଏବଂ କୃଷକ ସେଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦିଏ ଠିକ୍ ସେହିପରି ଏହି ଘଟଣା ପ୍ରାରମ୍ଭରୁ ଧର୍ମର ପିତା ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଥିବା ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଦୁର୍ଯ୍ୟୋଧନ ଆଜି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଓ ଅନ୍ୟମାନେ ଅନେକ ଅଦରକାରୀ କୁଳ ବାଳୁଙ୍ଗା ଯେଉଁମାନେ ଥିଲେ ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ସମ୍ପୂର୍ଣ୍ଣ ରୂପେ ଉପାଡ଼ି ଫୋପାଡ଼ି ଦେଇଥିଲେ ଇଏ ଗୀତା ପଢ଼ିବ ସେମାନେ ବୁଝିପାରିବ ଏଇଟା 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 କେଉଁ କାହିଁକି ଲେଖା ହେଲା ସାଧାରଣ ଲୋକ ତ ବୁଝିପାରିବେନି ଏଇଟା ଏଠିକାର ପାଣ୍ଡମାନମ୍ ନା ଧାନ୍ୟ କ୍ଷେତ୍ରାତ୍ ତଦ ବିରୋଧୀ ନା ଧାନ୍ୟ ଭାଷା ନାମୀ ଭ ଧର୍ମକ୍ଷେତ୍ର ତ୍ୱାତ୍ ବିରୋଧୀ ନାମ ଧର୍ମ ଭାଷା ନାମ ଧାନ କ୍ଷେତ୍ରରେ ବାଳୁଙ୍ଗାଟା କେମିତି ଦେଖିବା ପାଇଁ ବାଳୁଙ୍ଗାଟା ବାବୁଲା ଚିହ୍ନିପାରିବେ ବାଳୁଙ୍ଗା ଧାନ କୋଉଟା ହଁ ଧାନ ବାଳୁଙ୍ଗା ଚିହ୍ନିପାରିବେନି ଦେଖ ଜମି ଅଛି ନା ଜମି ଅଛି ଧାନ ବାଳୁଙ୍ଗା ଚିହ୍ନିପାରିବେନି ତାର ତାର ବାହାରିବ କଣ ସିଂହ ସିଂହ ବାହାରିଲା ବନ୍ଦ ରଖିଲେ ଅଡୁଆ ମୁଁ ଛୁଆଟି ବେଳେ ସେଇଟା ଶୁଣିଛି ବର୍ତ୍ତମାନ ସହିତ ମୋର ମନେ ଅଛି ସିଂହ ଭାଙ୍ଗିଲା ଯେ ବାହାରିଲା ଝଡ଼ିଗଲା ପୁଣି ସେଠି ବାଳୁଙ୍ଗା ହବ ସେଥିପାଇଁ ଚାଷୀ କଣ କରେ ମୂଳ ଦେଖିବ ଗୋଟେ ଧଳା ମୂଳ ଗୋଟେ କଳା ମୂଳ ଏ ବର୍ଷ ଯଦି ଏଇ ଜମିରେ ଧଳା ମୂଳ ଧାନ ବୁଣିଛି ଆର ବର୍ଷକୁ କଳା ମୂଳ ବୁଣିବ ତେଣୁ କଳା ମୂଳ ବୁଣିଲେ ଧଳା ମୂଳ ଧାନଟା ବାହାରି ପଡ଼ିବ ତେଣୁ ସେ ମୂଳ ଚେକ୍ କରିଦେବ ପାଣି କମିଲା ଧାନରେ ମୂଳ ଚେକ୍ କରି କାଟିଦେବା ବାଳୁଙ୍ଗ ବାହାରିଲେ ସିନା ଆଗେ ହବ ତ କାଟିକି ଫୋପାଡ଼ିବାର ଅଛି ଚିହ୍ନିବ କିଏ ସେ ଚାଷୀ ଚିହ୍ନିବ ନା ଇଏ ବାଳୁଙ୍ଗା କିଏ ସେ ଧାନ କିଏ ସେ କିଏ ଚିହ୍ନିବ ଭଗବାନ ଚିହ୍ନିଲେ ଭଗବାନ ଗୋଟେ ଚାଷୀ ଏଠି ସେଟା ପୂର୍ବଦା ଏଠି ରଚନା କଲେ ଏଇଟା ବଳଦେବୀ ଦେବସ୍ୱାମୀ ଟୀକା ଚକ୍ରପାତଙ୍କ ଟୀକା ଚାଷୀ ଯେମିତି ଏଠି ଲେଖିଲେ ନା ଅଧିକ ଅଦରକାରୀ କୁଳ ବାଳୁଙ୍ଗା ଯେଉଁମାନେ ଥିଲେ ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ସମ୍ପୂର୍ଣ୍ଣ ରୂପେ ଉପାଡ଼ି ଫୋପାଡ଼ି ଦେବେ ଏବଂ ଧର୍ମରାଜ ଦୁଷ୍ଟଙ୍କ ନେତୃତ୍ୱରେ ପରିଚାଳିତ ପୂର୍ଣ୍ଣ ଧାର୍ମିକ ବ୍ୟକ୍ତିମାନଙ୍କୁ ପ୍ରତିଷ୍ଠା କରିବେ ଧର୍ମକ୍ଷେତ୍ର ଓ କୁରୁକ୍ଷେତ୍ର ଶବ୍ଦ ଯାହା କିଛି ଐତିହାସିକ ବୈଦିତ୍ୟ ଗୁରୁତ୍ୱ ଥାଉ ନା କାହିଁକି ଏହା ହେଉଛି ପ୍ରକୃତ ତାତ୍ପର୍ଯ୍ୟ ଏଇଟା ହେଉଛି ପ୍ରକୃତ ତାତ୍ପର୍ଯ୍ୟ ଏଇଟା ତେଣୁ ସେଠି ସେ ଲେଖିଲେ ଧାନ୍ୟ କ୍ଷେତ୍ରରେ ତା'ର ବିରୋଧୀ ନାମ ଧାନ କ୍ଷେତ୍ରରେ ତାର ବିରୋଧୀ ଧାନ୍ୟ ଭାଷା ନାମ ଧାନ ଭଳିଆ ଦେଖାଯାଉଥିବ ଆଭାସ ପୁରା ବାଳୁଙ୍ଗା କ'ଣ ପୁରା ଥିବା ନା ଆଉ କ'ଣ ଚିହ୍ନିପାରିବ ତୁ ମୂଳରୁ କେବଳ ଚିହ୍ନିବ ନହେଲେ ଫଳ ହେଇଗଲେ ତ ଗଲା ତ କାଟିବାଡ଼ି କରିବ ଝଡ଼ିଗଲେ ପୁଣି ସେ ବାଳୁଙ୍ଗା ହେଲା ଧର୍ମକ୍ଷେତ୍ର ବିରୋଧୀ ନାମ ଯେଭଳି ଧାନର ବିରୋଧୀ ବାଳୁଙ୍ଗା ଏଇ ଧର୍ମକ୍ଷେତ୍ର ଧର୍ମ ଭାଷା ନାମ ଧାର୍ମିକ ଭଳିଆ ଜଣାପଡ଼ୁଛନ୍ତି ଦୁର୍ଯ୍ୟୋଧନର ସବୁ କାର୍ଯ୍ୟ ଗୁଡ଼ା ଧାର୍ମିକ ଭଳିଆ ନା ଆଉ ଏଣେ ପିତାମ ବିଷ୍ଣୁଙ୍କୁ ସମ୍ମାନ ଦେଉଛି ଏଣେ କୃଷ୍ଣ ଡାକି ବନ୍ଧୁ ଭଳିଆ ଖାଇବା ପିଇବାକୁ ବ୍ୟବସ୍ଥା କରୁଛି ଏଣେ ଗୁରୁ ଗୁରୁ ବି ଗ୍ରହଣ କରିନେଇଛି, ବଳରାମଙ୍କୁ ଗୁରୁ କରିଦେଇଛି ତାର ସବୁ କାମ ଗୁଡ଼ା। ଏ ଧର୍ମ ଆଭାସ ଏଠି ସେ ଲେଖିଲେ, ଧର୍ମକ୍ଷେତ୍ରେ ଧର୍ମକ୍ଷେତ୍ରା ବିରୋଧୀ ନାମ ଧର୍ମାଭାଷ ନାମ ତତ୍ ପୁତ୍ରାଣାମ ଅପଗମମ ଭାବିତ ହି ଧର୍ମକ୍ଷେତ୍ର ଶବ୍ଦେନ ବାଗଦେବ୍ୟା ବ୍ୟଜ୍ୟତେ। ବାଗଦେବୀ ଏଟା କହୁଛନ୍ତି, ସରସ୍ୱତୀ କହୁଛନ୍ତି, କିଏ ବଳଦେବୀ ଦାସ, ଏଟା ସରସ୍ୱତୀଙ୍କର ଅର୍ଥ। କ୍ଷେତ୍ର ଯୋଉ ଶବ୍ଦ ଲାଗିଲା ଧର୍ମକ୍ଷେତ୍ର, ଏ ସରସ୍ୱତୀ କହୁଛନ୍ତି, ସରସ୍ୱତୀ ଏଟା କହୁଛନ୍ତି, ମୁଁ କହୁନି, ସେଥିପାଇଁ ସେ ବାଗଦେବୀ କହୁଛନ୍ତି। କ୍ଷେତ୍ର ଶବ୍ଦ କାହିଁକି ଲାଗିଲା, ବାଳୁଙ୍କୁ ଯେମିତି କ୍ଷେତ୍ରରୁ ଜମିରୁ ଉପାଡ଼ି ଦିଆଯାଏ ସେଭଳି ସେଭଳି ଭଗବାନ ତାଙ୍କୁ ଉପାଡ଼ି ଦେଇଛନ୍ତି ଚକ୍ରପ୍ରଦାଙ୍କର, ସେ ସେଇ କଥା ଲେଖିଛନ୍ତି, ସେ ବଡ଼ ସରଳରେ ଲେଖିଛନ୍ତି। ହଁ, ଚକ୍ର ପ୍ରବାଦ ପଟପଟର ମଝିରେ ଯାହା ଲେଖିଛନ୍ତି ସବୁ ଚକ୍ରପ୍ରଦଙ୍କର, ଚକ୍ରପ୍ରଦ ଟିକାର। ଅଥ ଅର୍ଜୁନସ୍ୟ ଶୋକମୋହ କଥମ୍ଭୂତମ୍ ଇତି ଅପେକ୍ଷା ଏହା ମହାଭାରତ ବକ୍ତ୍ୟାସି ବୈଷମ୍ବାୟନ ଜନ୍ମାଜୟମ୍ ପ୍ରତି ତତ୍ତ୍ୱ ଭୀଷ୍ମପର୍ବାଣି କଥମ୍ ଅବତାର ଯଦି ଧୃତରାଷ୍ଟ୍ର ଉବାଚ ହେଇଛି। ଗୀତା ଯେଉଁ ଆରମ୍ଭ କଲେ ଏ ଧୃତରାଷ୍ଟ୍ର ଉବାଚ କେଉଁଠୁ ଆସିଲେ ତାକୁ ଚକ୍ରପାଦ ଆଗେ ଦେଉଛନ୍ତି। ଅଥ ଅର୍ଜୁନସ୍ୟ ଶୋକମୋହ କଥମ୍ ଆଭୂତ ଇତି ଅପେକ୍ଷା ଏହା, ଅର୍ଜୁନଙ୍କର ଶୋକମୋହ କେଉଁଠୁ ଆସିଲା ଯଦି କିଏ ପ୍ରଶ୍ନ କରିବେ ଏଇ ଅପେକ୍ଷାରେ, ଏଇ ପ୍ରସଙ୍ଗରେ ମହାଭାରତ ବକ୍ତା ଶ୍ରୀ ବୈଷମ୍ପାୟନ ଜନ୍ମଜୟ, ମହାଭାରତର ବକ୍ତା ବୈଷମ୍ପାୟନ ଜନ୍ମଜୟଙ୍କୁ କହୁଛନ୍ତି ତତ୍ର ଭୀଷ୍ମ ପର୍ବାଣୀ, ଭୀଷ୍ମ ପର୍ବରେ କଥମ ଅବତାର ଇତି, ଏଇ କଥାକୁ ଅବତାରଣ କରୁଛନ୍ତି କ'ଣ ନା ଧୃତରାଷ୍ଟ୍ର ଇତି, ଧୃତରାଷ୍ଟ୍ର ଉବାଚେ ଧୃତରାଷ୍ଟ୍ର କହୁଛନ୍ତି, କୁରୁକ୍ଷେତ୍ରେ ଯୁଜୁଚ୍ଛବ ଯୁଦ୍ଧାର୍ଥ ସଙ୍ଗତ ମାମକା ପାଣ୍ଡବ କାଦ୍ୟ ପାଣ୍ଡବାନାଦ୍ୟମ ପାଣ୍ଡବାଶ୍ଚ ଯୁଧିଷ୍ଠିରାଦୟ କିଂ କୃତବନ୍ତ ତଦ୍ଗୃହି। କୁରୁକ୍ଷେତ୍ରରେ ମୋ ପୁତ୍ର ଆଉ ପାଣ୍ଡବ ପୁତ୍ର ଉଭୟ ଯାଇକି ପହଞ୍ଚିଲେ ସେଠି କ'ଣ କଲେ, ଯେତେବେଳେ ଧୃତରାଷ୍ଟ୍ର ଭଲ ଭାବରେ ଜାଣିଛନ୍ତି ଯୁଦ୍ଧ ପାଇଁ ସବୁ ସରିଯାଇଛି, ମନ୍ତ୍ରୀ ବଛା ହେଇଗଲେଣି, ସେନାପତି ବଛା ହେଇଗଲେଣି, ତାହେଲେ କାହିଁକି ପ୍ରଶ୍ନ କଲେ କିମ୍ କୁରୁବତ୍, ଏଠି କହୁଛନ୍ତି ନନୁ ଯୁଜୁଚ୍ଛେବ ଇତି ତ୍ୱଂ ବ୍ରବିଷ୍ୟବ, ଯୁଦ୍ଧ କରିବାକୁ ଯାଇକି ଆଉ ସେ କ'ଣ କରିବେ କୁହ, ଅତ ଯୁଦ୍ଧମେବଂ କର୍ତ୍ତୁମ୍ କର୍ତ୍ତୁମ୍ ଉଦ୍ୟନ୍ତେ ତଦପି କିମ୍ କରୁବନ୍ତ ଇତି କେନ ଅଭିପ୍ରାୟଣ ପୃଚ୍ଛସି ଇତି ଆହ ଧର୍ମକ୍ଷେତ୍ରେ। ଯୁଦ୍ଧ କ୍ଷେତ୍ରକୁ ତ ଯାଇ ଯୁଦ୍ଧ କରିବା କଥା, ସେଠି ତ ଯୁଦ୍ଧ କେବଳ ହବ, ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି ଯୁଦ୍ଧ କରିବା, ଯୁଦ୍ଧ ସେଠି ହବ ନା, ଧୃତରାଷ୍ଟ୍ର ଜାଣିଛନ୍ତି, କିନ୍ତୁ କାହିଁ ପଚାରିଲେ କିମ୍ ଅକୃବତ୍, କିମ୍ କରୁବତ୍, କ'ଣ କଲେ, ଏଟା କାହିଁକି ପଚାରିଲେ, ସେଥିପାଇଁ କହିଲେ ଧର୍ମକ୍ଷେତ୍ରେ, ପଚାରିବାର କାରଣ ହେଉଛି ଧର୍ମକ୍ଷେତ୍ର। ଏ ଶବ୍ଦ ଯେତେବେଳେ ଶୁଣିଦେଲେ ସେ ଜାଣିଥିଲେ ଯୁଦ୍ଧ ହେଉଛି କେଉଁଠି, ଧର୍ମକ୍ଷେତ୍ର, ଏ କୁରୁକ୍ଷେତ୍ରରେ, ସେ ଜାଣିଛନ୍ତି କୁରୁକ୍ଷେତ୍ର ହେଉଛି ଧର୍ମକ୍ଷେତ୍ର, ଧୃତରାଷ୍ଟ୍ରଙ୍କର କଥା ହେଉଛି କୁରୁକ୍ଷେତ୍ର ହେଉଛି ଧର୍ମକ୍ଷେତ୍ର, ତାହେଲେ ଧୃତରାଷ୍ଟ୍ର ଧର୍ମଟାକୁ ଜାଣିଥିଲେ କି ନାହିଁ, ସେଥିପାଇଁ ସେ କହିଛନ୍ତି ନା ଜନାମି ଧର୍ମମ୍ ନଚମେ ପ୍ରବୃତ୍ତି, ଜନାତି ଅଧର୍ମମ୍ ନଚମେ ନିବୃତ୍ତି, ଧର୍ମ କ'ଣ ମୁଁ ଜାଣେ କିନ୍ତୁ ମୁଁ କରିପାରୁ ନାହିଁ, ଅଧର୍ମ କ'ଣ ମୁଁ ଜାଣେ ତାକୁ ଛାଡ଼ିପାରୁ ନାହିଁ, ଏ ଧୃତରାଷ୍ଟ୍ର ବର୍ତ୍ତମାନ ସବୁ ଧୃତରାଷ୍ଟ୍ର ଆଉ କ'ଣ, ଧର୍ମ କ'ଣ ଜାଣିଛନ୍ତି କରିପାରିବେନି, ଅଧର୍ମ କ'ଣ ଜାଣିଛନ୍ତି ଛାଡ଼ିପାରିବେ, ସେ କଥା କହୁଛନ୍ତି। ଏ ପ୍ରଭୁପଦେ ପ୍ରଭୁପଦେ ପ୍ରଥମ ଶ୍ଳୋକ ଦେଖ, ପ୍ରଭୁପଦ ସେଟା ରଚନା କରିଛନ୍ତି, କୁରୁକ୍ଷେତ୍ରେ ଦେବ ଯୋଜନମ ପ୍ରଭୁପଦ ଲେଖିଥିବେ ନା, ଏଇଠି ପ୍ରଭୁପଦ ଲେଖିଛନ୍ତି, ଏ କୁରୁକ୍ଷେତ୍ର ସମ୍ବନ୍ଧରେ ବେଦରେ ବର୍ଣ୍ଣନା କରାଯାଇଛି, ଏ ତୀର୍ଥସ୍ଥଳଟି ଦେବଲୋକଙ୍କର ଅଧିବାସୀ, ଦେବତାମାନେ ମଧ୍ୟଙ୍କ ପକ୍ଷରେ କୁରୁକ୍ଷେତ୍ର ଧର୍ମକ୍ଷେତ୍ରରେ ଅନୁଷ୍ଠିତ ଯୁଦ୍ଧଟି ଅନୁକୂଳ ହେବ। ଗୀତାରେ ସବୁ ଆଣିଛନ୍ତି, ଏ ଟିକାରୁ ଆଣିଛନ୍ତି ପ୍ରଭୁପଦ। ଆଚ୍ଛା, ତତ୍ କ୍ଷେତ୍ରସ୍ୟ ଧର୍ମ ପ୍ରବର୍ତ୍ତକତ୍ ପ୍ରସିଦ୍ଧମ୍, ସେ କ୍ଷେତ୍ର ଧର୍ମ ପ୍ରବର୍ତ୍ତକରେ ପ୍ରସିଦ୍ଧ, ଦେବତାମାନଙ୍କ ପାଇଁ ଏଠି ଲେଖିଲେ ସେ ପ୍ରଭୁପଦ ସେ ଜିନିଷଟା। ଆଚ୍ଛା, ତତ୍ ସଂସର୍ଗ ମହିମିନମ୍ ଯଦି ଅଧାର୍ମିକାଣାମ ଅପି ଦୁର୍ଯୋଧନ ଆଦିନମ୍ କ୍ରୋଧ ନିବୃତ୍ତା ଧର୍ମେ ମତି ସେ, ସେ ପଚାରିବାର କାରଣ ହେଉଛି ମୋର ପୁତ୍ରମାନେ ଅଧାର୍ମିକ କ୍ରୋଧାଦି ଯୁକ୍ତ ସଂଯୁକ୍ତ, ଇଏ ଯଦି ଧର୍ମ ପ୍ରଭାବରେ ଧର୍ମକ୍ଷେତ୍ର ପ୍ରଭାବରେ ଇଏ କ'ଣ ହେଇଗଲା, କ୍ରୋଧରୁ ନିବୃତ୍ତ ହେଇକି ଧର୍ମମତି ହେଇଗଲା କି ମୋ ପୁଅର, କିଏ ପଚାରୁଛନ୍ତି ଧୃତରାଷ୍ଟ୍ର। ପାଣ୍ଡବାସ୍ତୁ ସ୍ୱାଭାବିକ ଧାର୍ମିକ, ପାଣ୍ଡବମାନେ ତ ସ୍ୱାଭାବିକ ଧାର୍ମିକ, ତତ ବନ୍ଧୁ ହିଂସନମ ଅନୁଚିତମ୍, ବନ୍ଧୁଙ୍କୁ ହିଂସା କରିବା ଅନୁଚିତ, ଇତି ଭୟ ନାମା ବି ବିବେକ ଉଦ୍ଭୁତ ସନ୍ଧିର ବି ସମ୍ଭାବ୍ୟତେ ସେନେକି ଏଠି ପ୍ରପଦ ଶ୍ରୀ ତାଙ୍କ ପରିଭାଷାରେ ଲେଖିଲେ ଯେ କେବେ ଧୃତରାଷ୍ଟ୍ର ଚାହୁଁନଥିଲେ ଯେ ଭାଇ ଭାଇମାନେ ମିଳିମିଶିକି ଚଳନ୍ତୁ, ଯୁଦ୍ଧଟା ହଉ। ପଚାରିବାର କିମ୍ କୁର୍ବତ ଅର୍ଥ, ଯୁଦ୍ଧ ହେଲା କି ନାହିଁ? ସେ ଚାହୁଁ ସନ୍ଧି ସିଏ ଚାହୁଁନଥିଲେ, ସେ ଚାହୁଁନଥିଲେ କି ପାଣ୍ଡବମାନେ ବଣକୁ ଦୁର୍ଯ୍ୟୋଧନକୁ ରାସ୍ତା କ'ଣ ଦେଇଦେଇକି ରାଜ୍ୟ ଦେଇଦେଇକି ପଳାନ୍ତୁ, କିମ୍ବା ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ରାଜ୍ୟ ଦେଇଦେଇକି ପଳାନ୍ତୁ, ସେଇଟା ଚାହୁଁନଥିଲେ। ଚାହୁଁଥିଲେ ଯୁଦ୍ଧ ହଉ, ମୋ ପୁତ୍ର ବିଜୟ ହଉ। ଏଠି ସେ କହିଲେ, ଏଇଟା ପ୍ରପାତ ରଚନା କରିଛନ୍ତି, ବନ୍ଧୁ ହିଂସା ନାମ ଅନୁଚିତ ଉଭୟ ସହ ବିବେକ ମଧୁମତି ସନ୍ଧିର ବି ସମ୍ଭାବ୍ୟତେ। କ'ଣ ପାଣ୍ଡବମାନେ ଧାର୍ମିକ ହେତୁ ଧର୍ମ ପ୍ରଭାବ, ତାଙ୍କର ଧର୍ମ ପ୍ରଭାବରେ ଯେ ବନ୍ଧୁଙ୍କୁ ହିଂସା କରିବା ଅନୁଚିତ ବୋଲି ଭାବିକି ସନ୍ଧି ପ୍ରସ୍ତାବ ଆଣିଲେ କି? ସେଥିରେ ପ୍ରବାଦ ଲେଖିନା ସନ୍ଧି ଚାହୁଁନଥିଲେ, ଏଠି ପ୍ରବାଦ ରଚନା କରିଛନ୍ତି ନା, ସେ କେବେ ବି ଚାହୁଁନଥିଲେ। କେମିତି ପଢୁଥିଲେ ନା ପ୍ରବାଦ କହିଲେ, ଭାଇ ଭାଇ ମାନେ ମିଶିକି ଚଳନ୍ତୁ, ପଢୁଥିଲି ମୁଁ। ସେ କଥା ଭଲ ଭାବରେ ଜାଣି ତାଙ୍କର ପୁତ୍ର ତାଙ୍କର ସାନ ଭାଇ ପାଣ୍ଡୁ ପୁତ୍ରଙ୍କ ଭଳି ପାଣ୍ଡୁ ପୁତ୍ର କ'ଣ ଯୁଦ୍ଧ କରିବା ନିମିତ୍ତ ଦୃଢ଼ ନିଶ୍ଚିତ ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଏକତ୍ରିତ ହୋଇଛନ୍ତି। ତଥାପି ଏ ପ୍ରଶ୍ନ ବଡ଼ ଗୁରୁତ୍ୱପୂର୍ଣ୍ଣ, ଭାଇ ଭାଇ ମଧ୍ୟରେ ହେଉଥିବା ଯୁଦ୍ଧରେ ଗୋଟିଏ ଆପୋଷ ମିଳାମିଶା ହୋଇଯାଉ ଏହା ସେ ଚାହୁଁନଥିଲେ, ସେ ଚାହୁଁନଥିଲେ ଧୃତରାଷ୍ଟ୍ର। କିନ୍ତୁ ଏ ଯୁଦ୍ଧ ତାଙ୍କର ପୁତ୍ରମାନଙ୍କର ଭାଗ୍ୟ କ'ଣ ହେବ ତାହିଁ ସେ ଜାଣିବାକୁ ଚାହିଁଥିଲେ। ପ୍ରଶ୍ନ ପଚାରି କାରଣଟା ଏ ଆଚ୍ଛା, ତତଶ୍ଚ ମମ ଆନନ୍ଦ ଏବ ଇତି ସଞ୍ଜୟ ପ୍ରତି ଜ୍ଞାପ ହେତୁ ହୃଷ୍ଟ ଭାବ ବାହ୍ୟ। ବାହ୍ୟରେ ଗୋଟେ ଆନନ୍ଦ ପଚାରୁଛନ୍ତି, କିନ୍ତୁ ଅନ୍ତର ତାଙ୍କର ଦ୍ୱେଷ ରହିଛି, ସେ ଚାହୁଁଛନ୍ତି ଯୁଦ୍ଧ ହଉ। ବାହ୍ୟରେ ହସିକି କହିଲା ଭଳିଆ ସେ, ଏଇଟା ମୋର ଆନନ୍ଦ, ହେ ସଞ୍ଜୟ ତୁମେ କୁହ ମୁଁ ଶୁଣିବା ପାଇଁ ଚାହୁଁଛି, କିନ୍ତୁ ଏଇଟା ବାହ୍ୟ ଜିନିଷ କହିବା ତ କହୁଛନ୍ତି। ଆଭ୍ୟନ୍ତର ସ୍ତୁ ସନ୍ଧୋଷତି ପୂର୍ବବତ୍ ସ କଣ୍ଟକମେବ ରାଜ୍ୟମ ମଦାତ୍ମଜମ ଇତି ମେ ଦୁର୍ବାର ଏବ ବିଷାଦ। ଅନ୍ତର୍ଭାବ କ'ଣ, ସନ୍ଧି ନ ହଉ, ପୂର୍ବ ଭଳି ମୋ ପୁତ୍ର ଅକଣ୍ଟକ ରାଜ୍ୟ ପ୍ରାପ୍ତ ହଉ, ଆଉ ଏଇଟା ତାଙ୍କର ଅନ୍ତର। ମୋ ପୁତ୍ରର କଣ୍ଟା କିଏ ନ ରୁହନ୍ତୁ, କଣ୍ଟା କିଏ ବର୍ତ୍ତମାନ ପାଣ୍ଡବମାନେ, ମୋ ପୁତ୍ର ଅକଣ୍ଟକ ରାଜ୍ୟ ପ୍ରାପ୍ତ ହଉ, ସନ୍ଧି ବିଲକୁଲ ନ ହଉ। କାରଣ ସନ୍ଧି ହେଲେ ପୁଣି ଆଉ କେଉଁଦିନେ ପୁଣି ଯୁଦ୍ଧ କଥା ଉଠିବ ନା, ତେଣୁ ବିଲକୁଲ ଅକଣ୍ଟକ ରାଜ୍ୟ ପରାସ୍ତ ହେଇଯାଆନ୍ତୁ, ପୁରା ପଳାନ୍ତୁ ପାଣ୍ଡବମାନେ, ଏଇଟା ତାଙ୍କର ଅଭ୍ୟନ୍ତର। ବାହ୍ୟରେ ଖାଲି ପଚାରୁଛନ୍ତି କ'ଣ କ'ଣ କରି, ଆନନ୍ଦରେ ପଚାରୁଛନ୍ତି କ'ଣ କଲେ, ଭିତରେ ତାଙ୍କର ଉଦ୍ଦେଶ୍ୟ ହେଉଛି ଏଇଟା ଚକ୍ରପାତ ଦେଖି ଲେଖିଦେଲେ। ତସ୍ମାତ୍ ଅସ୍ମାକିନୋ ଭୀଷ୍ମ ଭୀଷ୍ମସ୍ତୁ ଅର୍ଜୁନ ଅର୍ଜୁନେନ ଦୁର୍ଯ୍ୟ ଏବଂ ଅତୋ ଯୁଦ୍ଧମ ଏବଂ ଶ୍ରେୟ ତତ୍ ଭୂୟାତ୍ ଇତ୍ୟୁ ତତ୍ ମନୋରଥ ଉପଯୋଗୀ ଦୁର୍ଲକ୍ଷ। ଆଚ୍ଛା, ତସ୍ମାତ୍ ଅସ୍ମାକିନୋ ଭୀଷ୍ମ ଭୀଷ୍ମସ୍ତୁ ଅର୍ଜୁନେନ ଦୁର୍ଯ୍ୟ। ଆଚ୍ଛା, କିଏ ଧୃତରାଷ୍ଟ୍ର ଚିନ୍ତା କରୁଛି, ତାଙ୍କ ପକ୍ଷରେ ସବୁଠୁ ବଡ଼ ଯୋଦ୍ଧା କିଏ, ଅର୍ଜୁନ, କିନ୍ତୁ ଅସ୍ମାକମ୍ ଆମ ପକ୍ଷରେ କିଏ ଅଛନ୍ତି, ଦେଖ ବସିଛି ସେଇଠି, କିନ୍ତୁ ବାହାରେ କହୁଛି କ'ଣ କଲେ, କିନ୍ତୁ ଭିତରେ ତାର ଅନ୍ତର୍ଭାବଟାକୁ ଚକ୍ରପାତ ଲେଖିଦେଉଛନ୍ତି। ତାଙ୍କର ସବୁଠୁ ଶକ୍ତିଶାଳୀ କିଏ ହେଲେ, ଅର୍ଜୁନ, କିନ୍ତୁ ମୋର ବି ଶକ୍ତିଶାଳୀ କିଏ ଅଛନ୍ତି, ପୁରା ତାଙ୍କ ଦୁର୍ଜୟ ଅର୍ଜୁନ ନା ଦୁର୍ଜୟ, ଅର୍ଜୁନ ବି ଅର୍ଜୁନ ବି ତାଙ୍କୁ ପାରିବ ନାହିଁ, କାହାକୁ, ଭୀଷ୍ମକୁ। ଏବ ଇତି ଅତ ହଉ ଯୁଦ୍ଧମ ଏବଂ ଶ୍ରେୟସ୍ତତ୍ ଭୂୟା ଇତି ତୁ ତତ୍ ମନୋରଥ ଉପଯୋଗୀ ଦୁର୍ଲକ୍ଷ, ତା ମନ ଉପଯୋଗୀଟା କିଏ ଜାଣିପାରୁନଥିଲେ, ଦୁର୍ଲକ୍ଷ ଭିତରେ ରହିଥିଲା। ସନ୍ଧି ହେବା କିଛି ଲାଭ ନାହିଁ, ସନ୍ଧି ହେଲେ ପୁଣି ଯୋଦ୍ଧା ହେଲେ ପୁଣି ଗଣ୍ଡଗୋଳ ହବ, ଅକଣ୍ଟକ ରାଜ୍ୟ ହବା ଦରକାର, ତେଣୁ ମୋ ପୁତ୍ର ଅକଣ୍ଟକ ରାଜ୍ୟ ପ୍ରାପ୍ତ ହେବେ, ମୋ ପୁତ୍ରର ବିଜୟ ହବ। ଆଉ ଗୋଟିଏ ଜିନିଷ, ମୋ ନିଶ୍ଚିତ ଆମର ବିଜୟ କାହିଁକି ହବ ନା, ମୋ ପକ୍ଷରେ ଭୀଷ୍ମ ଅଛନ୍ତି ମୋ ପୁତ୍ର ପକ୍ଷରେ, ଆଉ ଯିଏ ଅର୍ଜୁନଙ୍କୁ ବି ପରାସ୍ତ କରିପାରିବେ, ଅର୍ଜୁନ ବି ଯାହାକୁ ଜୟ କରିପାରିବେନି, ଏଇଟା ତାଙ୍କର ଭିତର କଥା ଚକ୍ରପାତ ଲେଖିଲେ। ପତ୍ର ସେ କ୍ଷେତ୍ର ପୁଣି ଧର୍ମକ୍ଷେତ୍ର କଥା ଦୁଇ ଜଣ ଲେଖିଛନ୍ତି, ପତ୍ର ଧର୍ମକ୍ଷେତ୍ର ଇତି କ୍ଷେତ୍ରପଦେନ ଧର୍ମସ୍ୟ ଧର୍ମବତା ସପରିକର ଯୁଧିଷ୍ଠିରାସ୍ୟ ଧାନ ସ୍ଥାନୀୟତ୍ୱ ଚକ୍ରପାତ ଲେଖିଲେ। ଏ ଧର୍ମକ୍ଷେତ୍ର କ୍ଷେତ୍ର ଶବ୍ଦରେ ଧର୍ମସ୍ୟ ଧର୍ମ ଅବତାରସ୍ୟ, ଧର୍ମର ଅବତାର କିଏ? ଭଗବାନ ଯାହାଙ୍କ ପାଖରୁ ସବୁ ଧର୍ମ ଆସୁଛନ୍ତି, କୃଷ୍ଣ। ସପରିକର ଯୁଧିଷ୍ଠିରସ୍ୟ, ସପରିକର ଯୁଧିଷ୍ଠିର ହେଉଛନ୍ତି ଧାର୍ମିକ। ଧାନ ସ୍ଥାନୀୟତ୍ୱ, ଇଏ ହେଉଛନ୍ତି ଧାନ ଭଳି। ତତ୍ ପାଲକସ୍ୟ ଶ୍ରୀକୃଷ୍ଣ, କୃଷି ବଲ ସ୍ଥାନୀୟତ୍ୱ, ଚାଷୀ କିଏ ହେଲେ? କୃଷ୍ଣ। ତାକୁ ପାଳନ ଚାଷ କରୁଥିଲେ, ତେବେ ତାଙ୍କୁ ପାଳନ ପୋଷଣ କରୁଥିଲେ। ସୋ କୃଷ୍ଣ କୃତନ କୃତନ କୃଷ୍ଣ କୃତ ନାନାବିଧ ସାହାଯ୍ୟ ଜଳସେଚନ ସେତୁବନ୍ଧନ ଆଦି ସ୍ଥାନୀୟତ୍ୱ। ଚାଷୀ କ'ଣ କରେ? ଧାନ ଚାଷ କଲେ କ'ଣ କରିବ? ବନ୍ଧ ବାନ୍ଧିବ, ବାଳୁଙ୍ଗା ଉପାଡ଼ିବ ନା କ'ଣ ଭାବିଲେ? ତୁମେ ଯଦି ଭାଗ ଦେଇଦେଇଛ କାଲି ମୁଣ୍ଡ ହଲେଲେ କ'ଣ? ବାଳୁଙ୍ଗା ଧାନ ଚିହ୍ନ ଆଉ ତୁମେ କ'ଣ ଆଉ ଜମିକି ତୁମେ ଯାଇପାରୁନ? ଚାଷ ଚାଷ ନାହିଁ ଯାହାର ବାସ ନାହିଁ ତା ସୁ ମହାରାଜ କୁହନ୍ତି, ଚାଷ ଯାହାର ନାହିଁ ତାର ବାସ କ'ଣ ରହିଛି? ସେ ଝୁଲା ଧରିକି ସକାଳୁ ଉଠିକି ଯିବ। ଚାଷ ସବୁବେଳେ ଚାଷ, କୃଷି ଗୋରକ୍ଷା ବାଣିଜ୍ୟ ବିଶ୍ୱକର୍ମ ସ୍ୱଭାବ ବୈଶ୍ୟମାନଙ୍କର କର୍ମ, ତାପରେ ଲକ୍ଷ୍ମୀ। ଯେ ଚାଷୀ ସେ କ'ଣ କରିବ? ଚାଷୀର କାମ ହେଲା କିଛି ହଉନହୁଁ ସକାଳୁ ଯାଇକି କିଆରୀଟା ଦେଖି ଆସିବ, କାରଣ କୁଆଡ଼େ ପାଣି ପଡ଼ିଲେ କି? ତେଣୁ ସିଏ ଯେମିତି କରେ ଭଗବାନ ସେମିତି କରୁଛନ୍ତି। ଭଗବାନଙ୍କର ମହାଭାରତ ଯୁଦ୍ଧରେ କିଏ ଦୋଷ ଦେଇପାରିବେନି, କାରଣ ସିଏ ହେଲେ ଚାଷୀ। କ୍ଷେତ୍ର ହେଲା କେଉଁଟା? କୁରୁକ୍ଷେତ୍ର, ଚାଷ କରୁଛନ୍ତି ସେ କୁରୁକ୍ଷେତ୍ରରେ। ଆଉ ସେଠି ଧାନ ବାଳୁଙ୍ଗା ଦିଟା ଅଛନ୍ତି, କିଏ? ପାଣ୍ଡବ କୌରମାନଙ୍କୁ ପଡ଼ିବେ। ସେଠି ସେ ଚକ୍ରବାଦ ଲେଖିଦେଲେ, କୃଷ୍ଣସ୍ୟ କୃଷି ବଲି ସ୍ଥାନୀୟତ୍ୱ, କୃଷ୍ଣ କୃତ ନାନାବିଧ ସାହାଯ୍ୟସ୍ୟ, କୃଷ୍ଣ ଯାହା ସବୁ ସାହାଯ୍ୟ କରିଛନ୍ତି କାହାକୁ? ବିଭିନ୍ନ ପ୍ରକାର ସାହାଯ୍ୟ କରିଛନ୍ତି। ଜଳସେଚନ, ଚାଷୀ ଯେମିତି କ'ଣ କରେ? ଜଳସେଚନ କରେ, ସେତୁବନ୍ଧନ ସେତୁବନ୍ଧନ କରେ, ସେତୁବନ୍ଧନ ଆଦି ସ୍ଥାନୀୟତ୍ୱ ତାଙ୍କର ସାହାଯ୍ୟ। ସେତୁ ସେତୁମାନେ କ'ଣ ଏ ଯେଉଁ ହିଡ଼ ଦେବା, ଜଳସେଚନ କରିବା, ଯେମିତି କୃଷ୍ଣଙ୍କର ସାହାଯ୍ୟ ମହାଭାରତ ଯୁଦ୍ଧରେ ସେଭଳି। ଶ୍ରୀକୃଷ୍ଣ ସଂହାରିୟ ଦୁର୍ଯୋଧନାଦି ଧାନ୍ୟା ଦ୍ୱେଷୀ ଧାନ୍ୟ କାରମ ତୃଣ ବିଶେଷ ସ୍ଥାନୀୟତ୍ୱ ବୋଧିତମ ସରସ୍ୱତ୍ୟା, ଇଏ ବି ଲେଖିଲେ ସେ କଥା। ଇଏ ସରସ୍ୱତୀ କହିଛନ୍ତି, ମୁଁ କହୁନି, ବଳଦବିଦର୍ଶନ ଯାହା ଲେଖିଲେ ଇଏ ବି ସେ କହିଲେ, ପୂର୍ବ ସେଟାକୁ ରଚନା କରିଛନ୍ତି। ଏଇ ଯେଉଁ କୁଳବଳଙ୍ଗମାନଙ୍କୁ ତାଙ୍କ ସହ ଏ ବାଳଙ୍ଗା ଭଳି ଏମାନଙ୍କୁ ଧାନ ଶସ୍ୟ କ୍ଷେତ୍ରରେ ଉପାଡ଼ିବାକୁ ପଡ଼ିବ। ଏଇଟା ପ୍ରବାଦ ଆଣିକି ଏଇ ବୟସରେ ଏତେ ସବୁ ଶ୍ରଦ୍ଧା କରି ତାକୁ ଆଣି ତାକୁ ସଂଘର୍ଷଣ କରି ଲେଖି, ସେଥିପାଇଁ ସେ ଯଥାଯଥ। ସେଥିପାଇଁ ଆମେ ଯେତେବେଳେ ପଢ଼ୁଛେ, ଯିଏ ବି ଅଜ୍ଞାତରେ ପଢ଼ୁଛି ବୁଝୁଛି, ତାର ଗୋଟେ ଭକ୍ତି ଆସୁଛି, ସେ ଜାଣିପାରୁନି କାହିଁକି ଗୋଟେ ତାର ମନରେ ବୈରାଗ୍ୟଜାତ ହେଉଛି, କାରଣ ଭଗବାନଙ୍କର ଏଇଟା ଇଚ୍ଛା ନା। ଆଚାର୍ଯ୍ୟମାନେ ଯାହା ରଚନା କରିଛନ୍ତି ଭଗବାନଙ୍କର ମତଟା ସ୍ଥାପିତ ହେଉ। ଯେତେ ପ୍ରବୋଧଙ୍କର ଗ୍ରନ୍ଥ, କେବଳ ଗୀତା ନୁହନ୍ତି, ଗୀତା ଭାଗବତ ଯୋଉଠି ଯାହା ଅଛନ୍ତି ସବୁ ସବୁଥିରେ ଆଚାର୍ଯ୍ୟମାନଙ୍କର ମତକୁ ସେ ପୁରା ସ୍ଥାପିତ କରିଛି। ଆଉ ଏଠି କ'ଣ ଲେଖିଲେ, ଏଇ ଶ୍ରୀକୃଷ୍ଣ ସଂହାରି, ଶ୍ରୀକୃଷ୍ଣ ସଂହାର କରିବେ କାହାକୁ? ଦୁର୍ଯ୍ୟୋଧନାଦେ ଧାନ୍ୟା ଦ୍ୱେଷୀ ଧାନ୍ୟ କାହାର? ଏ ଦୁର୍ଯ୍ୟୋଧନାଦି କ'ଣ ଧାନ ବାଳଙ୍ଗା କ'ଣ କରେ? ଭାବିଲେ ବାଳୁଙ୍ଗା କ'ଣ କରେ? ରସ କ'ଣ ଟାଣିବ ମ ବାଳୁଙ୍ଗା? ତା ଚେହେରା ଦ୍ୱାରା ଛନ୍ଦି ଦେବ କାହାକୁ? ବାଳୁଙ୍ଗା ଯୋଉଠି ଥିବ ସେ ତାର ଧାନର ମୂଳକୁ ଛନ୍ଦିବ, କାହିଁକି? ସେ ଜାଣିଛି ଚାଷୀ ସାର ପକେଇବ କୋଉଠି? ଧାନରେ ପକେଇଲେ ସେ ଧାନ ପାଖରେ ରହିଥିବ, ତାର ଚେହେରାଟାକୁ ଭେଡ଼ି ଦେଇଥିବ କୋଉଠି? ଧାନ ତାର ସାର ଟାଣିବ ଆଉ କ'ଣ, ତାକୁ ପଡ଼ିବାର ଅଛି। ଏ ଦୁର୍ଯ୍ୟୋଧନ ହଉଛନ୍ତି କ'ଣ? ଏ ଧାନ ପାଖରେ ରହିକି ଧାନ ଦ୍ୱେଷୀ, ଏ ବାଳଙ୍ଗା, ଆମ ଓଡ଼ିଆରେ ବାଳଙ୍ଗା ସେଟାକୁ ଲେଖା ହେଲା। ଆସି ସିଏ ଧାନକୁ ଦ୍ୱେଷ କରୁଛନ୍ତି। ତୃଣ ବିଶେଷ ସ୍ଥାନୀୟତ୍ୱ ଇଏ ଲେଖିଲେ, ଧାନ ଦ୍ୱେଷୀ ଧାନ୍ୟ ଆକାରମ, ଧାନ ଭଳିଆ ଦେଖିବା ପାଇଁ ତୃଣ ବିଶେଷ, ଏଇଟା ଗୋଟେ ତୃଣଟା ବୋଧିତମ, ଦୁର୍ଯ୍ୟୋଧନଙ୍କୁ ସେଇଭଳି ବୁଝିବାକୁ ପଡ଼ିବ, ଦୁର୍ଯ୍ୟୋଧନ ଆଦିଙ୍କୁ ସେଇଭଳି ବୁଝିବାକୁ ପଡ଼ିବ। ଇଏ କିଏ ଲେଖିଛି ନା? ସରସ୍ୱତୀକୃତ ଅର୍ଥ, ଇଏ ସରସ୍ୱତୀ ଅର୍ଥ କରିଛି। ସେଥିପାଇଁ ଯେଉଁ କୁରୁକ୍ଷେତ୍ର ଶବ୍ଦକୁ ବ୍ୟାଖ୍ୟା କରିଛନ୍ତି, ଆଉ ଭକ୍ତିନାଥ ଠାକୁରଙ୍କର ବି ଟୀକା ଅଛନ୍ତି, ଏ ଦଶଟା ଟୀକା ମୋ ପାଖରେ ଅଛନ୍ତି, ତାଙ୍କୁ ବେଶୀ କହିବା, କିନ୍ତୁ କେତେଟା ଟୀକା ଲାଗିବ ଭକ୍ତିନାଥ ଠାକୁରଙ୍କୁ, ଯେଉଁ ତା'ଦ୍ୱାରା ଅଲଗା ସମାଧାନ କରିହେବନି। ବହୁତ ସୁନ୍ଦର ସୁନ୍ଦର ମତ ବେଳେବେଳେ ଦେଇଛନ୍ତି, ଯେଉଁଟାକି ପୁରା ଆଉ ତାର ଉପାୟ କିଛି ନାହିଁ, ତାଙ୍କ ଟୀକାକୁ ନ ଧରିଲେ ତୁମେ ଆଉ କେଉଁ ଟୀକାରେ ଖୋଜିକି ମିଳୁନି ସେ ଜିନିଷ। ବିଭିନ୍ନ ଆଚାର୍ଯ୍ୟମାନଙ୍କର ବିଭିନ୍ନ ମତ ରହିଛି, ଯେଉଁଥିରେ କ'ଣ ଶ୍ଲୋକ ତୁମେ ପାଇବନି ଆଉ କେଉଁଠି, ସେ ସମାଧାନ କିଛି କରିପାରିବନି ବା ଆମେ ବୁଝିପାରୁନି, ସେଟା ଅନ୍ୟ ଜଣଙ୍କ ଟୀକାରେ ଅଛନ୍ତି, ତାଙ୍କ ଦ୍ୱାରା ପ୍ରକାଶିତ ଭଗବାନ କରିଛନ୍ତି। କାଲିକି ଆମେ ଶୁଣିବା ଏ ଯେଉଁ କୁରୁକ୍ଷେତ୍ରର ମହିମାଟା କ'ଣ, ବା ମାନେ ମହାଭାରତ ସଂକ୍ଷେପରେ କ'ଣ ଭାଷ୍ୟକାରମାନେ ରଚନା କରିଛନ୍ତି, ଆଉ ପ୍ରଥମ ଅଧ୍ୟାୟର ସାରଟା କ'ଣ ଭୁଲିଯାଇଛି କହିବା ପାଇଁ, ପ୍ରଥମ ଅଧ୍ୟାୟରେ ଶିକ୍ଷାଟା କ'ଣ ରହିଲା, ତାପରେ ଆମେ ପ୍ରବେଶ କରିବା ଏଇ ପ୍ରଥମ ପ୍ରଶ୍ନରୁ କେମିତି ସବୁ ଶ୍ଳୋକ ଲାଗି ପୁରା ରହିଲା, ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟ ତୃତୀୟ ଅଧ୍ୟାୟ ସବୁ ରହିଯିବ, କେମିତି ପ୍ରଶ୍ନ ଆସିବ ସବୁ ଟୀକାକାରମାନେ ରଚନା କରିଛନ୍ତି। ଟିକେ ବଳଦେବ ଦେଶଙ୍କୁ ଟିକେ ବୁଝିବା ଟିକେ କଷ୍ଟ, ଏଇଟା ପ୍ରଥମ କଷ୍ଟ, ଆଉ କିଛି ତାଙ୍କର କଷ୍ଟ ନାହିଁ, ପ୍ରାୟତଃ ସବୁ ସମାଧାନ ଦେଇଦେଇଛି। ହରେ କୃଷ୍ଣ, ଜୟ ଭଗବତ ଗୀତା, କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ, କି ଜୟ ଗୌର ପ୍ରମାନନ୍ଦ।